नमो भगवते वासुदेवाय। श्रीमद् भागवतम दशम स्कंद नवम अध्याय श्रवण करुथिले किभली जशोदा माता कृष्णंगर पश्चात धावन करी कृष्ण को धरी नेइछन्ति एवं गृह को आनी विवश होई से बांधिया पई जाउछन्ति। जदियो जे अद्वितीय तत्व अप्राकृत तत्व जे अपरिछिन्न जहांकर आदि नाही और अंत नाही, परिच्छिन्न वस्तु माने तार आदि अछि अंत अछि, जहार दैर्घ्य प्रस्थ उच्चता परिधि जहार बाहर करियो ताक परिच्छिन्न कह जाए। ଭଗବାନ ଅପରିଚ୍ଛିନ୍ନ ଅନନ୍ତ ସେଥିପାଇଁ କୁହାଯାଏ, ତାଙ୍କର ସବୁକିଛି ଅନନ୍ତ, ଯାହାକୁ ଇଂଲିଶରେ ଅନ୍ଲିମିଟେଡ୍ କୁହାଯାଏ। ଏ ଜଗତର ଯେତେ ଦେବାଦେବୀ ଯେତେ ଜୀବ ଅଛନ୍ତି ସବୁ ଲିମିଟ୍ ରହିଛି, ସବୁଥିର ଲିମିଟ୍, କର୍ମ କରିବାର ଶକ୍ତି ସୀମିତ, ବୁଦ୍ଧି ସୀମିତ, ଜ୍ଞାନ ସୀମିତ, ଭଗବାନଙ୍କର ସବୁ ଅପରିଚ୍ଛିନ୍ନ, ଆଉ କାଳ ଦ୍ୱାରା ବାଧାପ୍ରାପ୍ତ ନୁହେଁ। ଆମେ ଆଜି ଯାହା ଚିନ୍ତା କରିଛେ, ବିଚାର କରିଛେ ବା ଯାହା ମନେ ରଖିଛେ, ଏଇଟା ଆଉ କିଛି ଦିନ ପରେ ଆଉ ମନେ ରହିବନି, କାଳ ସବୁ ଗ୍ରସ୍ତ କରିନି, ବୁଦ୍ଧି ଜ୍ଞାନ ସବୁ ହରଣ କରିନ, କାଳ ଦ୍ୱାରା ବ୍ୟାଧିତ ଶରୀର ସବୁ କିଛି କାଳ ଖାଇନବ, ଭଗବାନଙ୍କର ସେ ଜିନିଷ ନାହିଁ, ଭଗବାନ ଅପରିଚ୍ଛିନ୍ନ। ପ୍ରତ୍ୟେକ ଐଶ୍ୱର୍ଯ୍ୟ ତାଙ୍କର ଅପରିଚ୍ଛିନ୍ନ, କେହି କିଛି ମାପି ପାରିବେନି। ଜ୍ଞାନ ନା ଜ୍ଞାନକୁ, ଜ୍ଞାନର ପରିଧି ଅଛି, ପରିସୀମା ଅଛି ବା ସୀମା ରହିଛି ବା ବୈରାଗ୍ୟର କୌଣସି ଜିନିଷରେ। ଯଦି ଜୀବ ଭଗବାନଙ୍କୁ ତାର ପରିଧି ଭିତରେ, ତାର ବୁଦ୍ଧି ଭିତରେ ଜାଣିଦେଲା, ତାହେଲେ ତ ସେ ଭଗବାନ ହେଇଗଲା। କେବଳ ଶାସ୍ତ୍ରରେ ଯାହା ସବୁ ବର୍ଣ୍ଣନା କରାଯାଇଛି ଜୀବର ବୋଧଗମ୍ୟ ପାଇଁ, କିନ୍ତୁ ଯେଉଁ ଟର୍ମ ସବୁ ଲାଗିଛି, ଯାହା ପରିଭାଷା ସବୁ ରଖାଯାଇଛି, ସେଟାକୁ ବର୍ଣ୍ଣନା କେହି କରିପାରିବେ। ଯେମିତି କୃଷ୍ଣଙ୍କ ରୂପ ବର୍ଣ୍ଣନା ଦିଆଯାଇଛି, ଭଗବାନ କୃଷ୍ଣଙ୍କ ରୂପ ବର୍ଣ୍ଣନା, ନାଭି ମୁଖକୁ ପଦ୍ମ ସହିତ ତୁଳନା କରାଯାଇଛି, ନାଭିକୁ ପଦ୍ମ ସହିତ ତୁଳନା କରାଯାଇଛି, ନାହିଁ ଏ ଜଗତର ସେମିତି ଜିନିଷ କିଛି ନାହିଁ। ଏ ଜଗତର ଯେତେ ସୁନ୍ଦର ଜିନିଷ ଅଛି ତା ସହିତ କୃଷ୍ଣଙ୍କ ତୁଳନା କରାଯାଇଛି, କାରଣ ଗୋଟେ ଏ ଜଗତର ଲୋକ ବୁଝିବା ପାଇଁ, କିନ୍ତୁ ଭଗବାନଙ୍କ ରୂପଟା ସେ ଆମେ ଆଉ କିଛି ନାହିଁ ବୋଲି କୌଣସି ଉପମା ଆଉ ଦେଇ ହବନି। ଏ ଜଗତର ଶ୍ରେଷ୍ଠ ଜିନିଷ ସହିତ ଦିଆଯାଇଛି, ଚନ୍ଦ୍ରମା ସହିତ ଦିଆଯାଇଛି, ଆଉ କାହା ସହିତ ଦିଆଯାଇଛି, ପଦ୍ମ ସହିତ ଦିଆଯାଇଛି, ମୁଖ ପଦ୍ମ, ମୁଖ ଚନ୍ଦ୍ର, ଏସବୁ ଦିଆଯାଇଛି ନା, ଆଉ କିଛି ଦିଆଯାଇ ପାରିବନି। ସବୁଠୁ ବେଷ୍ଟ ଜିନିଷ ସହିତ ଏ ଜଗତର ଯୋଉଟା ମଣିଷ ବୁଝିପାରିବ, ଦେଖିପାରିବ, କିନ୍ତୁ ଭଗବାନ ସେତିକି ସୁନ୍ଦର ନୁହନ୍ତି। ଆମର ଆମର ମାଧୁର୍ଯ୍ୟ ନିତ୍ୟ ନବ ନବ ହଏ, ଶୋଷ ଭାବ ଅନୁସାରେ ଭକ୍ତ ଆସ୍ୱାଦାଏ। ମୋର ମାଧୁର୍ଯ୍ୟ ଯୋଉ ରହିଛି ସବୁ ସବୁବେଳେ ନୂଆ ନୂଆ, ଯେମିତି ସମୁଦ୍ରରେ ତରଙ୍ଗ ଉଠୁଛି, ଭଗବାନଙ୍କ ରୂପ ସବୁଥିରେ ସବୁ ସେଇଭଳି। ଆମର ଜ୍ଞାନ ନାହିଁ, ଆମେ ଅପ୍ରାକୃତ ବସ୍ତୁକୁ ମାପିବାର ଜ୍ଞାନଟା ଆମର ନାହିଁ, କୌଣସି ଜିନିଷକୁ ଆମେ ହାତ ମାରିପାରିବାନି, କେବଳ ଖାଲି ଅନୁମାନ କରିକି ବା ଆମର ବୋଧଗମ୍ୟ ହେଲା ଭଳି ଶାସ୍ତ୍ରରେ ସେ ଟର୍ମ ସବୁ ଦିଆଯାଇଛି ବୁଝିବା, କିନ୍ତୁ ସୀମାକେ ଜାଣିପାରିବାନି। ସେ ନିଜକୁ ଜାଣିପାରିଲେନି, ଆମେ କ'ଣ ଜାଣିବା ତାଙ୍କର ରୂପ ମାଧୁରୀ, ତାଙ୍କର ଯେଉଁ ମାଧୁରୀ ଭଗବାନ ହେଇକି ସେ ଜାଣିପାରିଲେନି, ସେଥିପାଇଁ ତାଙ୍କୁ ଭକ୍ତ ହେବାକୁ ପଡ଼ିଲା, ଭଗବାନଙ୍କୁ ଭକ୍ତ ହେବାକୁ ପଡ଼ିଲା। ଅପରିଚ୍ଛିନ୍ନ ବସ୍ତୁ, କିନ୍ତୁ ଯଶୋଦା ତାଙ୍କର ପ୍ରେମ ବଳରେ, ବାତ୍ସଲ୍ୟ ପ୍ରେମ ବଳରେ ତାଙ୍କୁ ଆତ୍ମଜନ୍ମତ୍ଵା, ମୋର ପୁତ୍ର ବ୍ରଜେଶ୍ୱରୀ ପୁତ୍ର ଭାବେ କରେ ନବନ୍ଦନ, ମାତା ମୋରେ ପୁତ୍ର ଭାବେ କରେ ନବନ୍ଦନ, ମାମା ପୁତ୍ର ଜ୍ଞାନରେ ବନ୍ଦନ କରୁଛନ୍ତି, ମୋ ପୁଅ ବିଶୁଦ୍ଧ ପ୍ରେମ। କିନ୍ତୁ ଗୃହ ସାରା ଶୁଣୁଥିଲେ ନା, ଗୃହ ସାରା ସମସ୍ତ ରଜୁ ନେଇ ଆସିଲେଣି, ଏବଂ ଅନ୍ୟ ଗୋପୀମାନଙ୍କୁ ବି କହୁଛନ୍ତି ଯାଅ ସବୁ ରଜୁ ଧରିକି ଆସ, କିନ୍ତୁ ମୁଷ୍ଟି ପରିମିତ କମର କମରଟା ଯେତିକି ସେଟା କମୁନି କି ବଢ଼ୁନି, କିମ୍ବା ରଜୁ ଯେତେ ରଜୁ ଲଗାଉଛନ୍ତି, ଯେତେ ରସି ଲଗାଉଛନ୍ତି ରଜୁରେ ସେ ଦୁଇ ଆଙ୍ଗୁଳି ସେଟା ପୂର୍ଣ୍ଣ ହଉନି। ତେଣୁ ଯଶୋଦା ବଡ଼ ଚକିତ ହେଇଯାଇଛନ୍ତି ଗୋପୀମାନେ ସବୁ, ଯେତେ ଗୋପୀମାନେ ସବୁ ରହିକି ତାକୁ ଦର୍ଶନ କରୁଥିଲେ କୃଷ୍ଣଙ୍କର ଅପ୍ରାକୃତ ଲୀଳାକୁ, ସେମାନେ ସବୁ ହାସ୍ୟ କରୁଛନ୍ତି। ସମାତୃ ଶୀର୍ଣ୍ଣ ଗାତ୍ରାୟା ବିଶ୍ରସ୍ତ କବର ସ୍ରଜମ ଦୃଷ୍ଟ୍ୱା ପରିଶ୍ରମମ କୃଷ୍ଣ କୃପୟା ସିତ ସୌବନ୍ଧନେ ସୋମାତୃ ଶୀର୍ଣ୍ଣ ଗାତ୍ରାୟା। ଆମେ ଯେତେ ପ୍ରାର୍ଥନା କରିବା, ଯେତେ ଯାହା କିଛି କରିବା, ଆମେ ଆମର କ'ଣ ଭଲ ଜପ କରିଦେଲା ମନ ଖୁସି ହେଉଛି, ମୁଁ ଆଜି ଭଲ ଜପ ହେଲା, ଆଜି ମୋର ଭଲ ଭଜନ ହେଲା ନା, ସେଇଟା କାହାକୁ ସାଟିସ୍ଫିକେସନ ଦେଲା? ଭଜନ ଆମର ଭଲ ହେଲା କାହାକୁ, ଆମ ମନଟା ଖୁସି ହେଲା। ଭଗବାନଙ୍କ କୃପା କିଭଳି ମିଳେ? ଭଗବାନ ଯେତେବେଳେ ଜଣେ ଯୁକ୍ତି କରିପାରିବ, ଠିକ ଅଛି ମୋ ମନକୁ ଖୁସି ଆସୁଛନ୍ତି, ଭଗବାନ ନିଶ୍ଚିତ ଖୁସି ହେଇଥିବେ, ଜଣେ ଏମିତି ଯୁକ୍ତି ବି କରିପାରେ। ଯଦି ଭଗବାନ ଗ୍ରହଣ କରିନେଲେ, ତାହେଲେ ଆଜି କ'ଣ ଜପ ହବ, କାଲି ଆଉ ପୁଣି ହବନି କେମିତି, କାଲି ପୁଣି ମନ କେମିତି ଚଞ୍ଚଳ ହବ? ଏ ମାନସିକ ସ୍ତରରେ ଆମେ ରହିଛେ, ବୁଦ୍ଧି ସ୍ତରରେ ରହିଛେ, କିନ୍ତୁ କୃଷ୍ଣ ଯେଉଁ ସେବାକୁ ଗ୍ରହଣ କରନ୍ତି, କୃଷ୍ଣ ଯେଉଁ ଭାବକୁ ଗ୍ରହଣ କରନ୍ତି, କୃଷ୍ଣ ଯେଉଁ ଭକ୍ତିକୁ ଗ୍ରହଣ କରନ୍ତି, କୃଷ୍ଣ କୃପାରେ ଆମର ଯେଉଁ ସାଧନର ଫଳଟା ଯେଉଁ ମିଳିବ, କୃଷ୍ଣଙ୍କର କୃପା ଦୃଷ୍ଟିରେ ନିଜର ଯୋଗ୍ୟତା, ଯେମିତି ଆମେ ଜଣେ ସାଧନ କରୁଛି, ସେ ବହୁତ କଡ଼ା ସାଧନ କରୁଛି, ଖାଇବା କମ୍ କରୁଛି, ଶୋଇବା କମ୍ କରୁଛି, ବହୁତ ସାଧନ କରୁଛି, ସମସ୍ତ ସାଧନର ଲକ୍ଷ୍ୟଟା କ'ଣ? ଏ ସାଧନର ବଳଟା ଗୋଟେ ଯେମିତି ଯୋଗର କ'ଣ, ତାର ଯୋଗର ଗୋଟେ ବଳ ରହିଛି। ଏଇ ଯେଉଁ ରାମଦେବ ବାବା ଯେଉଁ ସବୁ ଯୋଗ କରୁଛି, ସେ କ'ଣ ତାର ସବୁ ପ୍ରାକ୍ଟିସ୍ ରଖିଛି ନା? ଆଜି ଯଦି ପ୍ରାକ୍ଟିସ୍ 2 ବର୍ଷ ନ କରିବି ଆଉ କିଛି କରିପାରିବେନି। ହେ ଗୋଟେ ଗୋଟେ ମୁଣ୍ଡ ଗୋଟେ ହାତ ଗୋଟେ ସିଝା ଟେକା ଟେକି ସବୁ ଚଲଉଛି, ଏପଟେ ଭୁଲ ସେପଟେ ମୁଡ଼ ସିଝା ସବୁ ହେଉଛି, ତାର ସବୁ ପ୍ରାକ୍ଟିସ୍ କରୁଛି। ଆଉ ସେଭଳିଆ ବି ପ୍ରାକ୍ଟିସ୍ କଲେ ଆଉ ଜଣେ ବି ସେମିତି ହେଇପାରିବ। କିନ୍ତୁ ତୁମର ଏଇଟା ପ୍ରାକ୍ଟିସ୍ ଭକ୍ତି ଯୁଗରେ ଏଇଟା ଅଭ୍ୟାସର ଗୋଟେ ଜିନିଷ ନା, ତୁମେ ଚାହିଁଲେ ତୁମେ ସୁଦାମ ଭଳିଆ ହେଇଯିବ, ତୁମେ ଚାହିଁଲେ ଦ୍ରୌପଦୀ ଭଳିଆ ହେଇଯିବ, ତୁମେ ଚାହିଁଲେ ପାଣ୍ଡବ ଭଳିଆ ହେଇଯିବ ନା, ଏଇଟା ତୁମେ ଚାହିଁଲେ ଭାବ। ଆମେ ଚାହିଁଲେ ବି ଯେତେ ଅଭ୍ୟାସ କଲେ ବି ଆମେ କେବେ ତାଙ୍କ ସ୍ଥିତି ବା ସେଭଳି ସ୍ଥିତି ଆମେ ପ୍ରାପ୍ତ ହେଇପାରିବାନି, କାରଣ ଚାହିଁବାଟା ହେଉଛି କାହା ତରଫରୁ? କୃଷ୍ଣଙ୍କ ତରଫରୁ। ସେ କାହାକୁ ଚାହିଁବେ? ସେ କାହାକୁ ଗ୍ରହଣ କରିବେ? ତେର ଅଭ୍ୟାସ କେବଳ ଆମେ ସାଧୁଗୁରୁଙ୍କର ଆଦେଶ ହିସାବରେ ଆମେ ଭଜନ ସାଧନ କରୁଛେ, ଅତ୍ୟନ୍ତ ଯେମିତି ସେ କହିଲେ ନା, ନାତି ତପସ୍ୟା, ଅତ୍ୟନ୍ତ ତପସ୍ୟା ବି କରିବା ଆବଶ୍ୟକ ନା ଭକ୍ତି ଯୋଗରେ। ତପସ୍ୟା ହେଉଛି ସବୁଠୁ ବଡ଼ ତପସ୍ୟା, ହେଲେ ସାଧୁଗୁରୁଙ୍କର ଆଦେଶକୁ ପାଳନ କରିବା, ଏ ସବୁଠୁ ବଡ଼ ତପସ୍ୟା। ଅଧିକା ତପସ୍ୟା କଳିଯୁଗର ଲୋକ କରିପାରିବେନି, ଅତ୍ୟନ୍ତ କଷ୍ଟକର କାର୍ଯ୍ୟ କିଛି କରିପାରିବେନି। ସୋମାତୃ ଶୀର୍ଣ୍ଣ ଗାତ୍ରାୟା ବିଶ୍ରସ୍ତ କବର ସ୍ରଜମ, ପୁଷ୍ପ ଗୁଡ଼ିକ ସବୁ ଯଶୋଦାଙ୍କର କବରରେ କେଶରେ ଯେଉଁ ବେଣୀରେ ଲାଗିଥିଲା ସବୁ ଖସିକି ପଡ଼ୁଛି ଝର ଝରିକି ତାଙ୍କ ପାଦ ତଳେ। ବହୁତ ପରିଶ୍ରମ ଆଡ଼େ କୃଷ୍ଣ ବି ଦୌଡ଼ାଦୌଡ଼ି କରି କୃଷ୍ଣ ଅବଶ୍ୟ ଯାଇନାହାନ୍ତି, ହାଲିଆ ଯଶୋଦା ହେଇଥିଲେ, ହାଲିଆ କୃଷ୍ଣ ହେଇନଥିଲେ। କୃଷ୍ଣ ସେଇଠି ଦୌଡ଼ିକି ପଳେଇଥାନ୍ତେ, ଅବଶ୍ୟ ସେତେବେଳେ ଯାଇ ବି ପାରିବେନି, କାରଣ ଅଲଗା ଗୋପୀମାନେ ଦେଉଥିବେ, କୃଷ୍ଣ ଗୋଟେ ହାତ ଯଶୋଦା ଗୋଟେ ହାତରେ ଧରିଥିବେ, ସେ ଜାଣିଛନ୍ତି ଡିଆମରିକି ପଳେଇବ। ଶ୍ରମ କାହାକୁ ହେଲାଣି? ଯଶୋଦାଙ୍କୁ। ଯଶୋଦାଙ୍କର ଶ୍ରମଟା କୃଷ୍ଣଙ୍କୁ ବାଧୁଛି। ସୋମାତୃ ଶୀର୍ଣ୍ଣ ଗାତ୍ରା, ତାଙ୍କ ଦେହରୁ କ'ଣ ଗୋଟେ ଓଡ଼ିଆରେ କୁହନ୍ତି କ'ଣ, ମୁଣ୍ଡ ଝାଳ ତୁଣ୍ଡରେ, ଏ ଯୋଉ ସ୍ୱାମୀ ଖଟିକି ଆସିବ ସବୁ ଯୋଉ ଧାନ ଭାର, ଆଉ ବୁଝ ଧାନ ଭାର ନା ବୁଝ ନା, କ'ଣ ତୁମର ଚାକିରି ବେଳୁ କଲା ଆଉ କ'ଣ ଜାଣିନ, ଧାନ ଯୋଉ ଭାର ବୁହନ୍ତି ସବୁ ଧାନ ଭାର ସବୁ କାନ୍ଧର ବୋଇ ବୋଇକା କାନ୍ଧ କାନ୍ଧ ତାଙ୍କର ସବୁ ବିଣ୍ଡି ହେଇଯାଇଥିବ, ସେ ଲୋକଙ୍କ ସବୁ କାହା ପିଠି ଦେଖି ସବୁ ଉତ୍ସାହିତ, କାହା ଧାନ ଭାର ବୋଇକି ଆଣିବେ, ଧାନ ପୁଣି ନେବେ, ସେଥିରେ ତ ସବୁ ଭାର ବୁହନ୍ତି, ଭାରବାହୀ ପଶୁ ଭଳି ସେମାନେ ପରିଶ୍ରମ କରନ୍ତି କାନ୍ଧରେ ସବୁ ଭାର କରିକି ଆଣିବେ, ଯୋଉ ଧାନ ଭାର ଆଣିକି ପକେଇ ଦେଇକି କ'ଣ କହିବେ, ଏ ପାଣ୍ଡୁଟା ଆଣିଲୁ, ଆଗରୁ ସବୁ କ'ଣ ଥାଏ ଯୋଉ ପିତ୍ତଳ, ପିତ୍ତଳଟା ପୁରା ପିତ୍ତଳ ନୋଟରେ ଗୋଟେ ପିଦେବେ, ଝାଳ ସବୁ ପାଠରେ ବସି ଯାଉଥିବ, ଆଖିରେ ବସି ଯାଇଥିବ, ଆସିକି ମୁହଁ ଧୋଇ ଦେଇକି ପିଦେ, ମୁଣ୍ଡ ସେଇଆ ମୁଣ୍ଡ ଝାଳ ତୁଣ୍ଡରେ ପୋଷୁଛି, ତୁଣ୍ଡ କୋଉଠି ପାଟରେ, ଆଉ ଏବଂ ଶ୍ରମ କୁହାଯାଏ ସେଇଟାକୁ। ଦେଖିଲେ ସ୍ତ୍ରୀ ଛୁଆ ପିଲା ଦେଖିଲେ କ'ଣ, ମୋ ବାପା ବହୁତ ଖଟୁଛି, ଛୁଆ ଦେଖିଲେ ତାକୁ ଆ ବାପା କିଛି କହିବନି, ବା ସ୍ତ୍ରୀ ସେଥିରେ ବସିବୁତ ହେଇଯାଏ, ମୋ ସ୍ୱାମୀ କେତେ ପରିଶ୍ରମ କରୁଛ, ଶ୍ରବଣଟା ଦେଖିଲା ମାନେ ଲୋକ ସ୍ୱାଭାବିକ ଜଗତର ଜାଗତିକ ଲୋକର ଦୟା ଆସେ, ଅଳସୁଆକୁ ଯିଏ ଦେଖିବ ଘୃଣା କରିବ, ଅଳସୁଆ କେହି ଭଲ, ନିଜ ସ୍ତ୍ରୀ ଭଲ ପାଇବେ ନା ଛୁଆ ଭଲ ପାଇବେ ନା ପିଲା ଭଲ ପାଇବେ, କେହି ଭଲ ପାଇବେ, ଅଳସୁଆ ଯିଏ ଅଳସୁଆ ହେଲା ଜୀବନରେ ସେ ମରିବ, ଭୌତିକ ଦୁନିଆରେ ମରିବ, ପରମାର୍ଥ ଦୁନିଆରେ ମରିବ, ଆଳସ୍ୟର ଅଳସୁଆ ଯେଉଁମାନେ ସେମାନେ ଆଳସୀ ପଥ ଇଏ ନୁହେଁ। ଦୃଷ୍ଟା ପରିଶ୍ରମ କୃଷ୍ଣଙ୍କର ପ୍ରୟାସ ସୁବନ୍ଧରେ, ପରିଶ୍ରମଟାକୁ ଦେଖିଲେ କୃଷ୍ଣ ଦେଖିଦେଲେ କିଏ ପରିଶ୍ରମ କରୁଛନ୍ତି, ଯଶୋଦା କାହିଁକି ପରିଶ୍ରମ କରୁଛନ୍ତି ମୋତେ ବାନ୍ଧିବା ପାଇଁ, ମୋତେ ବାନ୍ଧିବା ପାଇଁ ଏତେ ପରିଶ୍ରମ କରୁଛନ୍ତି। ଏଠି ଚକ୍ରବର୍ତ୍ତୀ ବିଶ୍ୱନାଥ ଚକ୍ରବର୍ତ୍ତୀ ତାଙ୍କ ଟୀକା ରଚନା କଲେ, ତତଶ୍ଚ ଅହୋ ମଣିମୟାନ ଅତି ଦୀର୍ଘାନ କିଙ୍କିଣୀ ବେଷ୍ଟିତ ବେଷ୍ଟିତ ଅବଲଗ୍ନସ୍ୟ ଅସ୍ୟ ଗୃହସ୍ଥିତ ସର୍ବସ୍ୟ ଦାମନୀ ଅପି ଯଦ ବନ୍ଦରମ ନ ନିଷ୍ପାଦ୍ୟତେ ତଦସ୍ୟ ଶୁଭମ୍। ଗୋପୀମାନେ କହୁଛନ୍ତି, ଦେଖ ଗୋପୀମାନେ କହୁଛନ୍ତି, ଯଶୋଦା ଚିନ୍ତା କରୁଛନ୍ତି, ଗୋପୀମାନେ ଗୋଟେ କ'ଣ କହିଦେଉଛନ୍ତି ଯେ ଯଶୋଦା ଏଠି କହୁଛନ୍ତି, ଯଦି ବନ୍ଦରମ ନ ନିଷ୍ପାଦ୍ୟତେ ତଦସ୍ୟ ଶୁଭମ୍, ଯେତେ ବାଲକସ୍ୟ ଲଲାଟ ପତ୍ର ବିଧାତା ବନ୍ଦରମ ନ ଲିଖିତମ୍ ଇତି ଅନୁମୀୟତେ। ଗୋପୀମାନେ କହୁଛନ୍ତି, ଯଶୋଦା ତୁ କାହିଁକି ଏତେ ଜିଦ ଧରିଛୁ, ଜଣାପଡ଼ୁଛି ବିଧାତା ୟା ଭାଗ୍ୟରେ ପ୍ରଥମରୁ ବନ୍ଧନ ଯୋଗ ଦେଇନାହାନ୍ତି, ତ କେହି ବାନ୍ଧିପାରିବେ ନାହିଁ, ସାଧାରଣ ସବୁ ବନ୍ଧନ ଯୋଗ ଥାଏ ଜାଣିଛ ନା ନାହିଁ, ଆଉ ଜାତକ ଭାତ ଯାଉନ ଆଉ ଦେଖିବା ନାହିଁ, ବାବାଜୀ ହେଇଛ ଆଉ ସେ ଜାତକ ଦେଖିବାକୁ ଯାଆନ୍ତି ଲୋକ, ସେ କହିଦେବେ ତୋର ମରଣ ଯୋଗ ଅଛି, ତୋର ଏଇ ଯେଉଁ କ'ଣ ଆକ୍ସିଡେଣ୍ଟ ଅଛି ସବୁ କହିଦେବେ, ପାଣିକି ଟିକେ ସତର୍କ ହେଇକି ଚଳିବୁ, ଅନ୍ୟକୁ ଟିକେ ସତର୍କ ହେଇକି ଚଳିବୁ, ମରଣ ଯୋଗ ଅଛି ନା, କଣ ଏଟା ମାର୍ଗଦଶା କୁହନ୍ତିନି, ଏହାର ମାର୍ଗଦଶା ଅଛି, ଯଦି ବଞ୍ଚିଯିବ ବଞ୍ଚିବ ନା ଆଉ ମାର୍ଗଦଶା ଅଛି ନା, ଆଉ ଆଗରୁ ଲୋକ ଟିକେ ହେଲା ଯାଇ ଦୌଡ଼ି ପହଞ୍ଚୁଥିଲା କୋଉଠି ଜ୍ୟୋତିଷ ପାଖରେ, ଆଉ ଏବେ ଟିକେ ହେଲେ ଡାକ୍ତରଖାନା, ଆଉ ଏବେ କଣ ଟିକେ ହେଲେ ଡାକ୍ତରଖାନା, ଆଗରୁ କଣ ଟିକେ ହେଲେ ରୋଗ ହେଲା ମାନେ କିଛି ଟିକେ ହେଲା ମାନେ ଜ୍ୟୋତିଷ ଜ୍ୟୋତିଷ କହିବେ ଯା ଶିବ ମନ୍ଦିର ପାଣ୍ଡାଳ, ସେ ଛୁଆଙ୍କୁ ଖାଇବାକୁ ଦେବୁ, ସେ ଗାଈ ଖାଇବାକୁ ଦେବୁ, କୁଆକୁ ଖାଇବାକୁ ଦେବୁ, ଏ ଦକ୍ଷିଣ ଘରର ବାଡ଼ିପଟରେ ଏଟା ପୂଜା କରିବୁ, ବର୍ତ୍ତମାନ ଟିକେ କଣ ହେଲା ମେଡିକାଲ ନେଇଚାଲ, ଜ୍ୟୋତିଷ ସିଏ କହିଦେବ ନା ମାର୍ଗଦଶା, ମାର୍ଗଦଶା ମାନେ କ'ଣ, ମରଣ ହେଇଯିବ ହେଇଯିବ ଆଉ ହବ ତ, ଆଉ କାହାକୁ ପକ୍ଷାଘାତ ହେଇଯିବ, କାହାକୁ କ'ଣ ହେଇଯିବ, ମାର୍ଗଦଶା ମାରିଦେବ ସିଏ, ଆଉ ଶନି ତ ଶନି ଥାଏ ନା କ'ଣ, ଶନି ଥିବ ଶନି ଏକାଥର ଘାଣ୍ଟିବେ ତାକୁ, ଆଉ ଯାହାର ଅନ୍ତିମ କାଳରେ ବୃହସ୍ପତି ଥାଏ ସିଏ ସୁଖରେ ଯିବ ହରିଚିନ୍ତନ କରିବା, ଆଉ ଶନି ଥିଲେ ତ ଅନ୍ତକାଳରେ ତୁମକୁ ଘାଣ୍ଟିବ ପକେଇ, ସେ ବନ୍ଧନ ଯୋଗ ଥାଏ, ବନ୍ଧନ ଯୋଗ ମାନେ ତୁମକୁ ଜ୍ୟୋତିଷ ଦେଖିକି କହିଦେବ ବନ୍ଧନ ଯୋଗ ମାନେ ଜେଲକୁ ଯିବୁ, ଜେଲ ଯୋଗ ଥାଏ ଆଉ ବନ୍ଧନ ଯୋଗ ହେଟା ଆଉ ତୁମର ଅଛି, ଆଉ ତୁମେ କିଏ ଅଟକେଇ ପାରିବନି, କେଉଁ କେସ୍ରେ ଫସିଯିବ ଗୋଟେ ପଳେଇବ ଜେଲକୁ, ଇଏ କହୁଛନ୍ତି କିଏ, ଗୋପୀମାନେ କହୁଛନ୍ତି ଯଶୋଦା ଆମକୁ ଲାଗୁଛି, ଫ୍ୟାନ୍ଟା ବନ୍ଦ କର, ଆମକୁ ଲାଗୁଛି ତୋର ପୁତ୍ରର ଭାଗ୍ୟ ବହୁତ ଭଲ, ତାର ବନ୍ଧନ ଯୋଗ ନାହିଁ, କାହିଁକି ସେମାନେ କାହିଁକି କଥା କହୁଛନ୍ତି ବନ୍ଧନ ଯୋଗ ନାହିଁ ବୋଲି, ନାଇଁ ଏତେ ରଜୁ ଆମେ ଆଣିଲୁଣୁ, ତୁମ ଘରେ ଏତେ ରଜୁ ଥିଲା ସବୁ ବାନ୍ଧିଲା ପରେ ବି ସେ ଦୁଇ ଆଙ୍ଗୁଳି ସର୍ଟ ପଡୁଛି, ସେ ରଜୁଟା କୁଆଡେ ଯାଉଛି, ରଜୁଟା ଯଦି ତଳେ ପଡ଼ିଯାଇଥିବ ତାହେଲେ ତାଙ୍କୁ ସନ୍ଦେହ ଲାଗିଥାନ୍ତା, ଶହେ ହାତର ରଜୁ ଲଗେଇଲେଣି କାଟକୁ କମରଟାକୁ ବାନ୍ଧିବା ପାଇଁ, ଯାଉଛି କୁଆଡେ ସେ ରଜୁଗୁଡ଼ା, ତାହେଲେ ବନ୍ଧନ ଯୋଗ ୟାର ନାହିଁ, ତାକୁ ଛାଡ଼ିଦିଅ, ଯଶୋଦା ଜିଦ ଧରିଛନ୍ତି ଏଇଟା କେମିତି ହବ, ତାଙ୍କ ମନକୁ ବି ଆସୁଛି ଏଇଟା ହବନି, ବନ୍ଧନ ଯୋଗ ଯଦି ନାହିଁ ତାହେଲେ ମୁଁ ହାତରେ କିଙ୍କିଣୀ ପଠାଉଛି ପିନ୍ଧଉଛି କି ନାହିଁ, ବେକରେ ମାଳ ପିନ୍ଧୁଛି ସେତେବେଳେ ତାକୁ ବେକରେ ପଶି ହେଉଛି, ଯଦି ତାର ବନ୍ଧନ ଯୋଗ ନାହିଁ ତାହେଲେ ଦେହରେ କିଛି ପଶିବାନି, ଯଶୋଦା ଏହା ବୁଝୁଛନ୍ତି, ହାତରେ ତ ଗୋଟେ କଙ୍କଣ ମୁଁ ପିନ୍ଧେଇ ଦେଉଛି, ତାକୁ ତ କାଛି ପିନ୍ଧେଇ ଦେଉଛି, ବେକରେ ମାଳି ପିନ୍ଧେଇ ଦେଉଛି, ସେତେବେଳେ ତ ସେଇଟା ସେ ତ ବେକ ଭିତରୁ ପୁଣି ଯାଉଛି, ସେଇଟା ଏ ଯେଉଁ ଚେନ୍ଟା ପିନ୍ଧେବେ ଗୋଟେ ସୁନା ହାର କି ପିନ୍ଧେବେ, ତାହେଲେ ଏଇଟା କାହିଁକି ବାନ୍ଧି ହବନି, ଯଶୋଦା ଜିଦିରେ ରହିଛନ୍ତି, ତଦିତମ୍ ଉଦ୍ୟମାତ୍ ପ୍ରିୟ ସଖେ ଯଶୋଦେ ବିରମତାମ ଇତି ପୁରନ୍ଦ୍ରୀ ଜନ ପ୍ରବୋଧିତାମ ଅପି। ପୁରନ୍ଦ୍ରୀ ଜନ ମାନେ ଯୋଉ ପାଖରେ ଯୋଉମାନେ ଥିଲେ କିଏ ଗୋପୀମାନେ, ସେମାନେ ସବୁ କହୁଛନ୍ତି ଯଶୋଦା ତୁ ୟାର ଭାଗ୍ୟରେ ନାହିଁ କ'ଣ, ବନ୍ଧନ ଯୋଗ ବିଲକୁଲ ନାହିଁ, ତୁ ଗୋଟେ ବିରମତାମ ହେ ପ୍ରିୟ ସଖୀ ଯଶୋଦା ତୁମେ ବିରାମ ହେଇଯାଅ, ତୁମେ ଛାଡ଼ିଦିଅ, ତାର ଆଉ ଗୋପାଳ କାନାର ଆଉ ନାହିଁ କ'ଣ, ବନ୍ଧନ ଯୋଗ ନାହିଁ ତାକୁ ଛାଡ଼ିଦିଅ, प्रबोधितम जसोदाया संध्या पर्यंतम अपि तद ग्रामस्तेरपि दाम भी ग्रथितै एतत् उदरस्य अवधि जिगमिषण जिगमिषणियम इति प्रौढ़वादवत्या पुत्र अभिमत्या परमेश्वर वंदन उद्यम हेपरित्यक्ते है। अच्छा जसोदा कहते मु संध्या पर्यंत मो घरे सहिला मु तुमको कहले पाख पाखरु का घर आनीच कौन रसी मु आज संध्या पर्यंत बांधिबी देखिबी केमिति मु बांधि पारिबिनी कारण जसोदा मन में कौन आसी सखी मान कहते यार बंधन जोग ना जसोदा मन में कौन आसी मुझे किंगिड़ी पिंधि दूसरी हाथ में आउ माली पिंधि दूसरी कमर काछी पिंधि दूसरी मतलब मुझे मापी पारे जो मापी पारे से बांधि हेनी कहीं शहे हाथ गोटे रसी है कड़े जाऊँ आज संध्या हला पर्यंत मुझे देखी आ ब्रजर जिते रज रज अच्छी मुझे सब आणी देखी केमी मुपिया चाहूँगी जशोदा कौन मुपिया चाहूँ कमर से केड़ बड़ कमर टाइम रखी मुझे देखी जशोदा जिद्धर मुझे बांधी आ संध्या पर्यटन बांधि कहते अपरित्यक्त छाड़बी मुझे भी छाड़बी आ सती भक्त्या भगवत मध्य भक्त हट एव तिष्ठति अतः मातुश्रम आलक्ष्य मातृवत्सल भगवान एवं सोहट तत्याज्य प्रथम हट कौन करते इच्छा शक्ति रे मुं केबे बंधन रे पड़बी कहीं सख मान सहित खेलि आउ दधि चोरी कर संकल्प कर देते इच्छा कर देते संकल्प शक्ति प्रेरणा विभू शक्ति प्रकाश पाइला किंतु भगवान हट रही कौन मु बंधन रे पड़बी नहीं भक्त कौन हट रही हट मान कौन जिद ভক্তর কোন জিদ রয়েছে মু বাঁধি তেমনি চক্রবাদ লিখলে সতী ভক্ত ভগবত মধ্যে ভক্ত হটাইব তিষ্ঠতি ভক্ত ভগবান যদি জিদ লাগবে ভক্ত বিজয় হব ভগবান বিজয় হয়ে পারবে ভগবান জিদ করে বিজয় করে পারবে সবুলে যেতবে বিজয় হয়েছে ভগবান ভক্ত রয়েছে ভক্তর বিজয়ের ভগবান আনন্দ হুম ভগবান ভক্ত কে পরাজয় করবে ଏଇଟା ତାଙ୍କର ସ୍ୱଭାବ ତେଣୁ ଭଗବାନଙ୍କର ବି ଜିତ ଥିଲା କୃଷ୍ଣଙ୍କର ବି ଜିତ ଥିଲା ଯଶୋଦାଙ୍କର ଜିତ ଥିଲା କିନ୍ତୁ ଯଶୋଦା ତାଙ୍କ ଜିଦିରେ ଆଉ କାହିଁକି ତ୍ୟାଗ କଲେ ଜିଦି ଜିଦିରେ ଛାଡ଼ନ୍ତିନି ଜିଦିରେ କେମିତି ଛାଡ଼ନ୍ତି ଭାବିଲି ହଉ ଜିଦିରେ ଜିଦି କରିଦେ ମୁଁ ଖାଇବିନି ଘରେ ଉପାସ ବେଳେ ବେଳେ ହୁଏନି ମୁଣ୍ଡ ଉଠିଛି ମୁଁ ଖାଇବିନି ଆଉ ତୋ ଘରେ ଖାଇବିନି ଆଉ ତୋର ଜିଦି ରହିଲା ତୋ ଘର ଲୋକ ଆସିକି ଡାକୁଥିବେ ଆସବେଳେ ବାଟିଦେବେ ଗାଧି ଗାଇଲା ବେଳକୁ ସେ ଆଣିକି ଥୋଇ ଦେଇଥିବେ ନା ମୁଁ ଖାଇବିନି ଏ ଜିଦିରେ ଯୋଉ ରହିବ କେମିତି ଭାଙ୍ଗିବ ତୁମେ ଜିଦି କରିବ ଖାଇବିନି ସେ ଜିଦି କରିବ ଖୁଆଇବି ନା କେମିତି ଭାଙ୍ଗିବ ତୁମ ହୃଦୟଟା ସେଠି କାହାକୁ ପଠାନ୍ତି ନାତିକି ପଠେଇବେ ଯା ଯା ତ ଜେଜେକି ଡାକି ଆଣିବି ଯା ଆଗରୁ ନଥିଲା ସବୁ ଆଜିକାଲି କ'ଣ ଯେମିତି ନ ଖାଉ ନ ଖାଉ ସେ ନ ଖାଆନ୍ତି ଏମିତି ଏମିତି କ'ଣ ହେବେ କେମିତି ନାହିଁ ସବୁ ମୁଁ ଛୋଟବେଳେ ମୋର ମନରେ ପଡ଼ୁଛି ସବୁ ମାମୁଁ ଯଦି କିଏ ଜିଦି କରିଦେଲା ଦୁଇ ଦିନ ଖାଇବେନି ଘରେ ଖାଇବେନି ଯାଇ କୁଆଡ଼େ କ'ଣ ବଜାର ଜଳଖିଆ ଭଳିଆ ଖାଇକି ତାର ରହି ସେ ମାମୁଁ ଘର ସେ ମଉସା ଘର ତାଙ୍କୁ ଡକା ହବ ତାକୁ ଗୋଟେ କ'ଣ କିଏ କହିଦେଲା ପୁଅ କହିଦେଲା କି କ'ଣ କହିଦେଲା ତାଙ୍କର ଅଭିମାନ ହେଇଯିବ ବଡ଼ ବଡ଼ ସବୁ ଡାକିବେ ସବୁ ସମୟ ମଉସା ସେ ମାମୁଁ ସେସବୁ ଆସିବେ ତାର ଜିଦିରେ ଆସିଯାଇଛି ନା ତୋର ଗୋଟେ ଅହଙ୍କାର ଆସିଯାଇଛି ତାକୁ ତାକୁ ତରଳେଇବାକୁ ପଡ଼ିବ କେମିତି ତରଳେ ଗୋଟେ ସ୍ନେହ କିଛି ଗୋଟେ ଜିନିଷ ଦେଖିଲେ ସେ ଜିଦିରେ ଛାଡ଼ିବ ନା ତ ଜିଦିରେ ଛାଡ଼ିବେନି ଗୋଟେ ଜିଦିରେ ଗୋଟେ କ'ଣ ଗୋଟେ ଅହଙ୍କାର ଆସେ ନା ତାପରେ ଅଭିମାନ ସୃଷ୍ଟି ହେଇଯାଏ ଭଗବାନଙ୍କର ଯୋଉ ଜିଦ ଆସିଛି ଭଗବାନ ସଚ୍ଚିଦାନନ୍ଦମୟ ଅସତ୍ୟ ସ୍ୱରୂପ ତାଙ୍କ ସେ ଯୋଉଟା ସଂକଳ୍ପ କରି ସେଇଟା କରିଦେବେ କିନ୍ତୁ ସେଟା ଭକ୍ତ ପାଖରେ କରିପାରିବେ କାହିଁକି ନା ଭକ୍ତ ପାଖରେ ଯୋଉ ସ୍ନେହ ରହିଛି ପ୍ରେମ ରହିଛି ସେଥିରେ ଭଗବାନ ତରଳି ଯାଆନ୍ତି ଏଇଟା ଆମର ଆମେ ସେ ସ୍ୱଭାବଟାକୁ ବୁଝିପାରିବା ଯେତେ ଯିଏ ଯାହାକୁ ଭଲ ପାଉଛି ଯେମିତି ମନେକର ତୁମେ ତୁମ ନାତିକି ଭଲ ପାଉଛ କି ପୁଅକୁ ଭଲ ପାଉଛ ସିଏ ଯାହା ନଷ୍ଟ କରୁ ଯାହା କରୁ ତୁମର ଯେତେ ମାନ ଅଭିମାନ ଥାଉ ସେ ତୁମକୁ ତୁମ ସାଙ୍ଗରେ ମିଶିଗଲେ ତୁମକୁ ଡାକିଦେଲ ମାନେ ତୁମେ ଚୁପଚାପ ରହିବ କାହିଁକି ତୁମର ଗୋଟେ ତାକୁ ଭଲ ପାଉଛ ସେଭଳି ଭଗବାନ ସେଭଳି ଭଗବାନ ଭକ୍ତ ତାର ଅନାବିଳ ପ୍ରେମ ସ୍ନେହରେ ସେ ବନ୍ଧନରେ ଥାନ୍ତି ସେ ବେଦ ମର୍ଯ୍ୟାଦା ସବୁ କିଛି ଭାଙ୍ଗି ଦିଅନ୍ତି ସେ କେୟାର କରନ୍ତିନି ସବୁ ଯଶୋଦାଙ୍କର ହଟ ରହିଛି କୃଷ୍ଣଙ୍କର ହଟ ରହିଛି କିନ୍ତୁ ଯଶୋଦାଙ୍କର ହଟଟାକୁ କୃଷ୍ଣ ରଖିଲେ ଭକ୍ତ ହଟକୁ ରଖିବେ ଭକ୍ତର ଜିଦକୁ ରଖିବେ କାହିଁକି ରଖିବେ ଏଠି ସେ କହିଲେ ଦୃଷ୍ଟ ପରିଶ୍ରମ ଯଶୋଦାଙ୍କର ବହୁତ ପରିଶ୍ରମ କରିଛନ୍ତି। ମୋର ପରିଶ୍ରମଟା କାହା ପାଇଁ କରୁଛନ୍ତି ଯଶୋଦା? ଯଦି ବାହାରେ ଦେଖିବା ଯଶୋଦା ଯଦି ଜିଦି କରୁଛନ୍ତି ବାନ୍ଧିବି କାହା ପାଇଁ ଜଣାପଡ଼ୁଛି? ଆମେ ଯେତେବେଳେ ଜିଦି କରନ୍ତି ଆମ ଆମ କାମଟା ସମ୍ପାଦନ କରିବା ପାଇଁ, କିନ୍ତୁ ଯଦି ସୂକ୍ଷ୍ମ ଭାବରେ ଦେଖାଯିବ ଯଶୋଦା କୃଷ୍ଣଙ୍କୁ ବାନ୍ଧିବା ପାଇଁ ଚାହୁଁଛନ୍ତି। କାହିଁକି ବାନ୍ଧିବା ପାଇଁ ଚାହୁଁଛନ୍ତି? ନା କୃଷ୍ଣ ସୁଖ ପାଇଁ ବାନ୍ଧିବା ପାଇଁ ଚାହୁଁଛନ୍ତି। କୃଷ୍ଣ ଯଦି ଅଭିମାନ କରି, କାରଣ କୃଷ୍ଣ ଭାରି ଅଭିମାନୀ, ଯଶୋଦାଙ୍କର ବିଚାର ହଉଛି ଏହା, କୃଷ୍ଣ ଭାରି ଅଭିମାନୀ, କାଳେ ଗୃହ ତ୍ୟାଗ କରି ବଣକୁ ପଳେଇବ, କାହିଁ କଷ୍ଟ ପାଇବ, ଭୋଜନ କରିବନି, ଲୋକ ପଠେଇବି, ମୁଁ ଏକୁଟିଆ ଘରେ ଅଛି, ବିଚାର ସବୁବେଳେ କୃଷ୍ଣ ସୁଖ, କୃଷ୍ଣ ସୁଖ ପାଇଁ ସେ କୃଷ୍ଣ ବାନ୍ଧିବା ପାଇଁ ଚାହୁଁଛନ୍ତି। ଏଥିରେ କୃଷ୍ଣଙ୍କର ଇଚ୍ଛା ଅଛି, ନହେଲେ କୃଷ୍ଣ କଣ ଧରିପାରିଥାନ୍ତି? ସେ କୃଷ୍ଣ ଯଦି ଦୌଡ଼ୁଥିବେ କୃଷ୍ଣ ଧରିଦେବେ, ଯଶୋଦା ଧରିଦେବେ ଦୌଡ଼ି, କୃଷ୍ଣ ପଛରେ କିଏ? ଭଗବାନଙ୍କର ଗତି ସବୁ ଯଦି ଅନନ୍ତ ହେଲା, ତାଙ୍କ ଗତିଟା ବି ଅନନ୍ତ, ତାଙ୍କ ସ୍ପିଡ଼ିଟା ବି ମାପି ପାରିବନି। ତୁମର କେବଳ ସ୍ପୁଟନିକ୍, ତୁମେ କଣ ଜିନିଷ ବିମାନ ରଖିଛ ତାର ସବୁ ସ୍ପିଡ଼ ଅଛି, ତାପରେ ଜିନିଷ ଭଗବାନ କୌଣସି ଜିନିଷରେ ମାପି ହୁଏନି, ଭଗବାନଙ୍କୁ ସେ ଧରି ନାହାନ୍ତି, ଭଗବାନ ନିଜେ ଧରା ପଡ଼ିଗଲେ। ଏଠି କୃଷ୍ଣ ନିଜେ ବନ୍ଧନରେ ପଡ଼ିବେ, କେମିତି ପଡ଼ିବେ ନା ନିଜ ଜିଦିରାକୁ ତ୍ୟାଗ କରିବେ, ମା ମୋତେ ବାନ୍ଧନ୍ତୁ, କାହିଁକି ନା ଦୃଷ୍ଟ ପରିଶ୍ରମ ଦେଖିଲେ ଯଶୋଦା ବହୁତ ପରିଶ୍ରମ କରିଛନ୍ତି। ଏଠି ଚକ୍ରବର୍ତ୍ତୀ ଟୀକାକୁ ଉଠେଇଲେ, କୃପୟତି ସର୍ବଶକ୍ତି ଚକ୍ରବର୍ତ୍ତିନୀ ପରମ ଭାସ୍ୱତି କୃପାଶକ୍ତି ଏବ ଭଗବତ ଚିତ୍ ଚିତମ ନବନୀତମ ଇବମ ବିଦ୍ରୁତି କୃତ ତତ ସ୍ୱୟଂ ପ୍ରାଦୁର୍ଭୂୟ। ଚକ୍ରବର୍ତ୍ତୀଙ୍କର ତାଙ୍କର ଟୀକା ସବୁ, କୃପୟତି ସର୍ବଶକ୍ତି ଚକ୍ରବର୍ତ୍ତିନୀ ପରମ ଭାସ୍ୱତି, ଭଗବାନଙ୍କର କୃପା ଶକ୍ତି ହେଉଛି ସବୁ ଶକ୍ତିର ଚକ୍ରବର୍ତ୍ତୀ। ଚକ୍ରବର୍ତ୍ତୀ ମାନେ କ'ଣ? ଶ୍ରେଷ୍ଠ, ଯେତେ ଭଗବାନଙ୍କର କୃପା ଶକ୍ତି ସବୁ ରହିଛି, ଇଚ୍ଛା ଶକ୍ତି, ସଂକଳ୍ପ ଶକ୍ତି, ଯାହା ସବୁ ରହିଛି, ସଂହାର ଶକ୍ତି, ଲୀଳା ଶକ୍ତି, ସବୁ ଶକ୍ତି ଭଗବାନଙ୍କର ସବୁ ଶକ୍ତିର ଚକ୍ରବର୍ତ୍ତୀ ବା ଶ୍ରେଷ୍ଠ ହେଉଛନ୍ତି କିଏ? କୃପାଶକ୍ତି। ତାଙ୍କ ସେ କୃପାଶକ୍ତି ପରମ ଭାସ୍ୱତି ଚକ୍ରବର୍ତ୍ତୀ କହୁଛନ୍ତି, ସେ ପରମ ଯାହା କୁହନ୍ତି ଚାଜୁଲ୍ୟମାନ ପ୍ରକାଶିତ ହେଲେ, ଭଗବତ ଚିତ୍ତମ ନବନୀତମ ଏବଂ ବିଦ୍ରୁତି କୃତ, ଯଶୋଦାଙ୍କର ଏ ପରିଶ୍ରମକୁ ଦର୍ଶନ କଲା ପରେ ଏ କୃପାଶକ୍ତି କୃଷ୍ଣଙ୍କ ଯେଉଁ ଜିଦ୍ କରିଥିଲେ ସେ ଜିଦ୍ଟାକୁ କ'ଣ କଲେ ନା ନବନୀତ ଲହୁଣୀ ଭଳିଆ ତାଙ୍କୁ ବିଦ୍ରୁତି କୃତ ଲେଖିଲେ, ନବନୀତମ ଏବଂ ବିଦ୍ରୁତି କୃତ୍ୟ ତଥା ସ୍ୱୟଂ ପ୍ରାଦୁର୍ଭୂତ ପୂର୍ବ ଅଦ୍ଭୁତ ସତ୍ୟ ସଂକଳ୍ପ ବିଭୂତା ଶକ୍ତି ତତ୍ର ସହସେ ଅନ୍ତର ଅନ୍ତର୍ଧ୍ୟାନ ପୟାମାତ ଅନ୍ତର୍ଧାନ ପୟାମାସ ଇତ୍ୟର୍ଥ। ଏ ଦୁଇଟା ଶକ୍ତି ଏକା ସାଙ୍ଗରେ କେମିତି କାର୍ଯ୍ୟ କରିବେ ଜଣେ ପ୍ରଶ୍ନ କରିବ, କହୁ ନା ନା ନା, ଆଗରୁ କେଉଁ ଶକ୍ତି କାର୍ଯ୍ୟ କରୁଥିଲେ? ସଂକଳ୍ପ ଶକ୍ତି, ମୁଁ ବନ୍ଧନରେ ପଡ଼ିବି ନାହିଁ। ସଂକଳ୍ପ ଶକ୍ତି କାହାକୁ ନେଇ କାର୍ଯ୍ୟ କରୁଥିଲେ? କାହିଁକି ଭଗବାନ ସଂକଳ୍ପ କରିଦେଲେ? ତାଙ୍କ ବିଭୁତା ଶକ୍ତି ପ୍ରକାଶ ପାଇଗଲା, ସେ ବିଭୁ ହେଇଗଲେ, କୋମରଟା ସରୁ, ସେଇଭଳି ସେଇଭଳି ରୂପ ପରିବର୍ତ୍ତନ କରୁନାହାନ୍ତି, କିନ୍ତୁ ବିଭୁତା ଶକ୍ତି ଚାଲି ଆସିଲା, ଆଉ ବନ୍ଧନରେ ପଡ଼ୁନାହାନ୍ତି। ରଜୁ କୁଆଡ଼େ ଯାଉ ଜଣା ପଡ଼ୁନି, କମର ବି ବଢ଼ୁନି, କି ଆଙ୍ଗୁଠି ଯୋଉ ଦୁଇ ଆଙ୍ଗୁଠି କମ୍ ରହୁଛି ସେତିକି ରହୁଛି, ବିଭୁତା ଶକ୍ତିର କାର୍ଯ୍ୟ। କିନ୍ତୁ ଯଶୋଦାଙ୍କର ପରିଶ୍ରମ ଦେଖି, ତାଙ୍କର ହୃଦୟର ନବନୀତ ଭଳିଆ ଏ କୃପା ଶକ୍ତି ଆବିର୍ଭୂତ ହେଲେ, ଯିଏ ସର୍ବଶକ୍ତି ଚକ୍ରବର୍ତ୍ତିନୀ ପରମ ଭାସ୍ୱତୀ, ସେ କ'ଣ କଲେ? କୃଷ୍ଣଙ୍କର ହୃଦୟକୁ ଦ୍ରବୀଭୂତ କରିକି ଆବିର୍ଭାବ ହେଲେ କୃପାଶକ୍ତି। ଏ କୃପାଶକ୍ତି କ'ଣ କଲେ? କୃପାଶକ୍ତିରେ ତାହେଲେ ଆବିର୍ଭାବ ହବ, କାରଣ ସେ ଚକ୍ରବର୍ତ୍ତୀ, ସିଏ ଯେତେବେଳେ ଆସିବେ ଇଏ ଆଉ କେଉଁ ଶକ୍ତି ରହିବେନି, ସତ୍ୟ ସଂକଳ୍ପ ଶକ୍ତି ଆଉ ବିଭୁତା ଶକ୍ତି ଇଏ ତାର ଅନ୍ତରିତ ହେଇଗଲେ। ଇଏ ଯୋଉ ଆଗରୁ ବିଭୁତା ଶକ୍ତି ଭଗବାନ କହିଲେ ବନ୍ଦା ପଡ଼ିବିନି, ଯୋଉ ବିଭୁତା ଶକ୍ତି ତାଙ୍କର ଥିଲା, ସେ ଶକ୍ତିର ପ୍ରଭାବରେ ରଜ ଗୁଡ଼ା ସବୁବେଳେ ସର୍ଟ ପଡ଼ୁଥିଲା, ସେ ଅନ୍ତରିତ ହେଇଗଲେ। ଅତ୍ର ପରିଶ୍ରମ ଇତି କୃପୟା ଇତ୍ୟାଭ୍ୟାମ ଦ୍ୱିଆଙ୍ଗୁଳି ନ୍ୟୁନତା ସମାହିତ, ତେଣୁ ଯୋଉ ଦୁଇ ଆଙ୍ଗୁଳି ସର୍ଟ ପଡ଼ୁଥିଲା ଏ ଦାର୍ଶନିକ ବିଚାରରେ ସେ କହୁଛନ୍ତି, ଦୁଇ ଆଙ୍ଗୁଳି କାହିଁକି ସର୍ଟ ପଡ଼ୁଥିଲା? ଦୁଇଟା ଆଙ୍ଗୁଳି ଏଥିପାଇଁ ସର୍ଟ ପଡ଼ୁଥିଲା, କମ୍ ପଡ଼ୁଥିଲା। ଅତ୍ର ପରିଶ୍ରମ ଇତି କୃପୟା ଇତି ଭ୍ୟାମ, ପରିଶ୍ରମ ଗୋଟେ ଆଙ୍ଗୁଳି ଆଉ କୃପା ଗୋଟେ ଆଙ୍ଗୁଳି, ଏ ଦୁଇ ଆଙ୍ଗୁଳି ସବୁବେଳେ ସର୍ଟ। ଭକ୍ତ ଜୀବନରେ ଏ ଦୁଇ ଆଙ୍ଗୁଳଟା ସବୁବେଳେ ସର୍ଟ ପଡ଼ିବ, କୃଷ୍ଣଙ୍କୁ ବାନ୍ଧିବା ପାଇଁ, କୃଷ୍ଣଙ୍କ ପ୍ରାପ୍ତି ପାଇଁ ଏଇଟା ସର୍ଟ ପଡ଼ୁଛି ଆମର ପରିଶ୍ରମ। ଆଉ ପରିଶ୍ରମ କରୁଛନ୍ତି, ପରିଶ୍ରମ କରିବା ସଂସାର ପାଇଁ ପରିଶ୍ରମ ହଉନି, ସଂସାର ପାଇଁ ହବ? ନିଜ ପାଇଁ କହିଲା ମାନେ ଗୋଡ଼ ଉଠିଲା, ହାତ ଉଠିଲା, ମୁଣ୍ଡ ଉଠିଲା, ସବୁ ଆକ୍ଟିଭ ହେଇଯିବ ଜୀବନ ଏଟା କାମ। ଆଉ ନିଜ ପାଇଁ ତାହେଲେ ସବୁ କରିବା ପାଇଁ ଚାହିଁବ, ତାକୁ ଲାଗିବ ଏଇଟା ମୋର। ଭଗବାନ ପାଇଁ କରିବାକୁ ଚାହିଁବ, ସମସ୍ତେ କରୁଛନ୍ତି ଆଉ, ମୁଁ ଆଉ କ'ଣ କରେ? ଜଣେ ମନ୍ଦିରକୁ ଆସିଲେ ସେ କ'ଣ କହିବ? ଘରକୁ ଗଲେ ତ ଘରେ ଯାଇ ପହଞ୍ଚ, ପହଞ୍ଚିଗଲେ କ'ଣ ଦେଖିବ? ଏଇ ଝାଡ଼ଟା ମରା ହେଇନି ରେ। ଦେଖ ତୁମେ ଦେଖୁନ ଯେ ସାଧାରଣ ଜ୍ଞାନଟା, ତୁମେ କାହା ଘରକୁ ଗଲେ ତା ଘରେ ଝାଡ଼ୁ ମରା ହେଇନି ବୋଲି ଦେଖୁଛ? ହାଏ ପଡ଼ିଛି ପଡ଼ିଛି, କ'ଣ ଘରଟା ଅପରିଷ୍କାର ରଖିଛି? ତୁମ ଘରକୁ ଗଲେ କହିବ କାହା କ'ଣ ଅପରିଷ୍କାର ରଖିଛି? ସାଙ୍ଗେ ସାଙ୍ଗେ ଝାଡ଼ୁ ଫାଡ଼ୁ ମାରିକି ତାକୁ ଲୁକାପଟାକୁ ସାଇଜ୍ କରିଦେବ ମୋ ଘରଟା ବା। ସବୁବେଳେ ଜୀବନ ଏଇଟା ଜ୍ଞାନ, ଜୀବନ ସରଚେତନା ନା, ସବୁବେଳେ ମୁଁ ମୋର ଆଇନେସ୍ ମାଇନସ୍ ଯୋଉଟା କୁହାଯାଏ ତାର ସବୁବେଳେ ଏ ଜ୍ଞାନ, ଭଗବତୀ ଜ୍ଞାନ। ମୁଁ ମୋର ଠାରୁ ଏ ଟିକିଏ ଶ୍ରେଷ୍ଠ ଲୋକ ବ୍ୟକ୍ତି ହେଉଛି ପରର ଯେ ଉପକାର କରେ ସଂସାରରେ ସେମାନଙ୍କୁ ବଡ଼ ବୋଲି କୁହାଯାଉଛି। ପର ଉପକାରୀ କି? ପର ଉପକାର ଈଶ୍ୱର କାହେ, ପରକୁ ଉପକାର ତାକୁ ଶ୍ରେଷ୍ଠ କୁହାଯାଉଛି। ପର ଉପକାର କଲେ ସମ୍ମାନ ମିଳିବ, ଲୋକ ଭଲ ପାଇବେ, ପୁଣ୍ୟ ବି ମିଳିବ। ପର ଉପକାର ଦେଶ ସେବୀ, ଅନ୍ୟ ସେବୀ। ଆଉ ଭଗବାନଙ୍କୁ ଜଣେ ଗୋଟେ ଯିବ କ'ଣ, ସେ ବୁଝିବ କ'ଣ ସେବା କରିବ, ସେ କ'ଣ ତାଙ୍କ ପାଇଁ ଶ୍ରମ କରିବ? ଜଣେ ଯାହାକୁ ଭଲ ପାଏ ତା ପାଇଁ ଶ୍ରମ କରିପାରିବ, ତୁ ଭଲ ନ ପାଇଲେ ତୁମେ ଖଟିପାରିବନି। ଜଣେ ଯେଉଁ ଅଫିସ କାମ କରୁଛନ୍ତି କ'ଣ ଟଙ୍କା ଆଣିବାକୁ ଭଲ ଲାଗିବ, ଖଟିବା ପାଇଁ ଭଲ ଲାଗିବନି? ଭଲ ଲାଗୁଛି, ଛୁଟି ହେଇଯାଉ, ଆଉ ଦୁଇ ଦିନ ଛୁଟି ହେଇଯାନ୍ତି, ଛୁଟି ଦୁଇ ଜଣ ମାଗନ୍ତି ନା? ଆଉ କ'ଣ ସ୍କୁଲ ଯେଉଁ ପାଠ ପଢ଼ା ହଉଛି, ଟିଚର ଆଉ ଷ୍ଟୁଡେଣ୍ଟ ଦୁଇ ଜଣ ଯାକ ମାଗନ୍ତି, ବର୍ଷା ଆଜି ହୁଅନ୍ତି କି ଛୁଟି ହେଇଯାନ୍ତି? ଆଗରୁ ସବୁ ବର୍ଷା ଦିନ ଛୁଟି ହୁଏନି କ'ଣ? ଏଇଟା ଗୋଟେ ରେନି ଡେ, ଜୋର ହୁଅନ୍ତା କି ଆଜି ବର୍ଷା ହୁଅନ୍ତା କି? ଜୋର ହେଲେ ଆକାଶକୁ ଯାଇ ଛୁଆମାନେ ଅନ୍ୟ, ଆଜି ବର୍ଷା ହୁଅନ୍ତା କି? ଜୋର ଆଜି ଯିବିନି, ଛୁଆ ବି ଛୁଟି ଛୁଟି ଚାହୁଁଛି, ଆଉ ମାଷ୍ଟର ଛୁଟି ଚାହୁଁଛି। ଇଏ ପଢିବାକୁ କଷ୍ଟ, ତାର ପଇସା ପାଇକି ସିଏ କହୁଛି ମୁଁ ପଢିବା ବି କଷ୍ଟ, ତୁ ବସିକି ଗୋଡ଼ ହେଲେ ହବ ତାର ବି କଷ୍ଟ। ସମସ୍ତ ଏ ଜଗତର ସେୟା ଏମିତି ବିଚାର ଭଗବାନ ସୃଷ୍ଟି କରିଛନ୍ତି। ଯିବ ତା ପାଇଁ ଯାହା ଯାହା କରିବ, ସେ ତାର ଶ୍ରମ କେତେବେଳେ କରିବ, ଯେଉଁଠି ଯାହାକୁ ଭଲ ପାଇବ, ଯେଉଁଥିରେ ତାର ସ୍ୱାର୍ଥ ରହିଛି, ଯେଉଁଥିରେ ଭୋଗ ଆସିବ ସେଠି ଖଟିବ। ପର ପାଇଁ କରିବା ଲୋକ ତ ବହୁତ କମ୍, ତାପରେ ଭଗବାନ କରିବା ଲୋକ ନାହିଁ କହିଲେ ଚଳେ, ପରସେଣ୍ଟ ଜିରୋ, ବହୁତ କମ୍ ପରସେଣ୍ଟ। ଭଗବାନ ପାଇଁ ଏତେ ପରିଶ୍ରମ କିଏ କରିବ? ଭଗବାନ ଦେଖନ୍ତି କାଲି କହୁଥିଲେ ସେ ପରଦିନ ଦୟାର ପାତ୍ର ଭଳିଆ, ସେ ଯୋଉ ଅନାବାଦୀ କ'ଣ କହୁଛନ୍ତି, ଇଜମାଇଲି ହଁ ନା ଇଜମାଇଲ ନୁହଁ, ଅନାବାଦୀ। ଅନାବାଦୀ କ'ଣ? ଅନାବାଦୀରେ କ'ଣ ଯିଏ ତାର ଗଲା ଦଖଲା ଗଲା, କିଏ ତାର ହେଲା ସେ ଗୋରୁ ବାନ୍ଧିଲାଣି, କିଏ ଘସି ପାରିଲାଣି, କିଏ ତାର ଗଦା ମାରିଲାଣି, କିଏ ତା ଝାଡ଼ା ଗଲାଣି, ଏଟା ସେଟା ତ ଅନାବାଦୀ ଜାଗା। ଆଉ ଲୋକ କହୁଛନ୍ତି ମୋର ଅନାବାଦୀ ଜାଗାରେ ବ୍ୟବହାର କରୁ, ତୁ କିଏସ୍? ଭଗବାନ ସେଟା ଅନାବାଦୀ, ଯେ ମନ୍ଦିରକୁ ଲୋକ ଆସିବେ ତାର ଆସିଲେ ଅନେଇ ଦେଲେ ଚାଲିଲେ, ଠାକୁର କ'ଣ ହେଇଛନ୍ତି କ'ଣ ହେଲା କ'ଣ ନାହିଁ କିଏ କିଏ ଦେଖନ୍ତି? ଏଇ ଯେ ପୁରୀ ମନ୍ଦିର ଯାଉଛନ୍ତି ଦେଖନ୍ତୁ, ଦେଖୁନା କୁଆଡ଼େ କ'ଣ ପଡ଼ିଥିବ, ସମସ୍ତେ ଗଲେ ସମସ୍ତେ ବୁଲି ଚାଲିଲେ, କେଉଁ କେଉଁ ଜାଗାକୁ ବି ଯାଆନ୍ତୁ, ଆତ୍ମୀୟତା ଯାହାର ପ୍ରେମ ନାହିଁ ସେଠି ତୁମର ଆତ୍ମୀୟତା ଆସିବ, ନିଜର ନିଜର ନାହିଁ ନିଜର ହେଇ ନାହିଁ ମାନେ ତୁମର ପ୍ରେମଟା ଆସିବ କେମିତି? ଆତ୍ମୀୟତା ଆତ୍ମୀୟତା ନାହିଁ ମାନେ ଗୋଟେ ଭଲ ପାଇବା କେମିତି ଆସିବ? ଏ ବସ୍ଟା ତ ତୁମେ ବସ୍ରେ ବସିକି ଯାଉଛ, ବସ୍ରେ ତ ବସିକି ଯାଉଛ, ସେ ବସ୍ଟା ଭଙ୍ଗା ବସ୍, ତୁମର କ'ଣ ବସ୍ଟା ପଇସା ଦେଇକି ଯାଉଛ, ବସିକି ଯାଉଛ, କିନ୍ତୁ ତୁମ ନିଜର ଲାଗୁଛି ମୋର ଗଲେ ଗଲା, ତା ସିଟ୍ ଭାଙ୍ଗୁ ମୋର କ'ଣ ହେଇଯାଉଛି, ମୁଁ କଟକରେ ପହଞ୍ଚିଗଲେ ଗଲା, କିନ୍ତୁ ତୁମେ ସେ ବସ୍ରେ ବସିକି ଯାଉଛୁ, ବସିଲା କ'ଣ ହେଲା? ମୋର ନୁହେଁ ବାଟା, କିନ୍ତୁ ଘରେ ଭଙ୍ଗା ସାଇକେଲ ଥିଲେ ତାକୁ ଲୋକ ତେଲ ମାରୁଥିବ, ହଁ ମୋର ବା। ଜୀବନ ଏଇଟା ସ୍ୱଭାବ, ଭଗବାନ ପାଇଁ କରିବା ଏ ଯୋଉ କହିଲେ, ଦୁଇଟା ସବୁବେଳେ ଦୁଇଟା ଆଙ୍ଗୁଳି ସବୁବେଳେ କମ୍ ପଡ଼ୁଛି, କ'ଣ କ'ଣ? ଶ୍ରମ ଆଉ କୃପା, ଏ ଦୁଇ ଆଙ୍ଗୁଳି, ଏଇ ଶ୍ରମ କଲେ କୃପା ମିଳିବ, ଏ ଦୁଇଟା ଆଙ୍ଗୁଳି। ଶ୍ରମଟା ଯଦି ଭଗବାନ ପାଇଁ ଶ୍ରମ ତୁମେ କରିବ, ସେବା କରିବ, ଭଜନ କରିବ, ତାର କୃପା ମିଳିବ। ଏଇ ଏଇଟା ଦୁଇଟା ରହିଲା, ଏ ଦୁଇଟା ବାକି ରହୁଛି, ଏଥିପାଇଁ ଭଗବାନ ବନ୍ଧା ପଡ଼ୁନାହାନ୍ତି। ଆଉ ପ୍ରେଜେଣ୍ଟ ପକା କାମ ଚଳିବନି, ହା ମୁଁ କରିଦେଲି ମୋର ଗୋଟେ ସହିଲା ମୋର ହେଇଗଲା, ଏଥିରେ ଭଗବାନ ମିଳିବେ କି? ଭଗବାନ ମିଳିବା ରାସ୍ତା ଅଲଗା, ଆଉ ଏମିତି ଖାଇ ପିଇକି ବଞ୍ଚିବା ରାସ୍ତା ଅଲଗା, ଧାର୍ମିକ ହେବା ରାସ୍ତା ଅଲଗା, ଭଗବାନଙ୍କୁ ଯେଉଁ ପାଇବାର ଅଛି, ମୋର କୃଷ୍ଣଙ୍କୁ ପାଇବାର ଅଛି, ଇଏ ପାଇବାର ରାସ୍ତା। ଯଶୋଦା ଯେମିତି ବାନ୍ଧୁଥିଲେ, ଏଇଟା ପାଇବାର ରାସ୍ତା। ଆଉ ସେମି ସୁପରଫିସିଆଲି ଜଣେ ରିଲିଜିୟସ୍ ପର୍ସନ୍ ଲୋକ ଧାର୍ମିକ ଇଏ ବୋଲି ମନକୁ ଗୋଟେ ଶାନ୍ତ, ମନକୁ ଖୁସି କରିବା, ମନକୁ ଖୁସି କେମିତି କରନ୍ତି? ମୁଁ ରଥଯାତ୍ରା ଯାଇଥିଲି, ଆଜ୍ଞା ରଥଯାତ୍ରା ଯାଇଥିଲି ପୁରୀରେ। କାହିଁ ଗାଁର ଲୋକ ଜାଣିବ ଇଏ, ସେ ଯିବା ପୂର୍ବରୁ ଆଗେ ହାଲା କରିଦେ, କିଏ ଯିବ କିରେ ପୁରୀ କିଏ, କିନ୍ତୁ ତୁ ତୁ ଯାଉନୁ, ସେ 50 ଲୋକ ଡାକିକି ହାଲା, ଚାଲ ଯିବା ପୁରୀ ଯିବା, ଚାଲ। ମାନେ ଲୋକ ଜାଣିବେ ମୁଁ ଗୋଟେ ଭକ୍ତ। ବର୍ତ୍ତମାନ ସେଇଟା ଆଉ ଧର୍ମ କିଏ କରୁ ନ କରୁ, ଆଡଭର୍ଟାଇଜରେ ବେଶୀ। ବର୍ତ୍ତମାନ ଆଗରୁ କଣ ଦାନ ଦଉଥିଲେ ଲୋକ, ନା କହିବେନି, ବର୍ତ୍ତମାନ ନା କହିଲେ ଦାନ ଦେବେ। ଆଗରୁ କଣ ଲୋକ ଦେଇଯାଉଥିଲେ ଗୁପ୍ତ ଦାନ, ଆମ ନାଁ କେବେ କହିବେନି, ବର୍ତ୍ତମାନ କଣ ନା କହିଲେ ସବୁ ଲୋକଙ୍କ ଆଜ୍ଞା ଇଏ ଏତେ ଟଙ୍କା ଦେଇଛନ୍ତି, ଏମିତି କଣ ସେ ଦଉନାହାନ୍ତି, ତାକୁ ସେମିତି କହି ଝଡ଼ିବାର ପଡିବ ଯେ ପଡିବ, ଆଉ କଣ ଡାକିବେ ବା ଇଏ ପ୍ରଭୁ ଏତେ ହଜାର ଦେଲେ, ସେଠି ସେ ଆଉ କିଏ ଆଉ କିଏ ଦବ, ସେଠି ଆଉ ଜଣେ ହାତ ଟେକିବ, ଏତେ ଭକ୍ତ ଅଛନ୍ତି ନା ଜାଣିବେ ମୁଁ ଦଉଛି ବୋଲି। ଆଉ ଏଇଟା ସ୍ୱାଭାବିକ, ସେ ତ ତା ଅନ୍ତର ଗୋଟେ ପ୍ରେରଣା ଆସିବ, ଆଉ ଯୋଉଆଡ଼େ ତା ଧନଟା ଭଗବାନ କାମରେ ଲାଗୁ, କିଛି ଦେଲା କି ଉଦ୍ଦେଶ୍ୟରେ ବିଚାର କରି 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 କିଏ ଥିବ ଗୋଟେ ହାତ ଟେକିବ, ଏତେ ଲୋକ ଅଛନ୍ତି ସେ ହବ ଏମିତି, ଏଇଟା ସ୍ୱାଭାବିକ ଗୋଟେ ପ୍ରେମ। ଆଉ ପ୍ରେମ ନାହିଁ ନା, ଆତ୍ମୀୟତା ନାହିଁ, ପ୍ରେମ ନାହିଁ, ଯିବୁ କେଟା ସ୍ୱାଭାବିକ। ଆଗରୁ ଦାନ କରୁଥିଲେ କହିବେନି, ଧର୍ମ କରୁଥିଲେ କହିବେନି, ଆଜିକାଲି କିଛି କରନ୍ତୁ ନ କରନ୍ତୁ ଆଗେ କହିବେ, ଆଡଭର୍ଟାଇଜଟା ଜୋର ଆଗେ। ଶ୍ରମ ଆଉ କଣ କୃପା, ଏଥିରେ ଦୁଇଟା ଆଙ୍ଗୁଳି, ଏ ଦୁଇଟା ନହେଲେ ହବନି। ଏ ଭଗବାନଙ୍କୁ ପାଇବାର ରାସ୍ତା, ଏଇ ଛୋଟ କାମ ନାହିଁ, ସାଧାରଣ କଥା ନୁହେଁ, ଯାହା ଠିକ ଅଛି। ସାଧାରଣ ଲୋକ ଯେମିତି ରିଲିଜିୟସ ଗୋଟେ ହେଇଛି ରହିଛନ୍ତି, ଆମ ଲୋକ ଜାଣିବେ ଭଲ ମନ୍ଦ କରିବେ, ପ୍ରଚାର କରିବାର ଉଦ୍ଦେଶ୍ୟ ନୁହେଁ ଯେ ନିଜକୁ ଜଣେଇବା, ପ୍ରଚାରର ଉଦ୍ଦେଶ୍ୟ ଦୁଇଟା ଜିନିଷ। ପ୍ରଚାର କରିବାଟା ଏହାର ଅର୍ଥ ନୁହେଁ ଯେ ନିଜର ପାଣ୍ଡିତ୍ୟ ଜ୍ଞାନ ଏଇଟାକୁ ସମାଜ ଆଗରେ ପ୍ରତିପାଦିତ କରିବା, ନିଜକୁ ଜଣେଇବା ପାଇଁ ନୁହେଁ, ଭଗବାନଙ୍କୁ ଜଣେଇବା ପାଇଁ ଯାଉଛି। ବହୁତ ସାବଧାନ ରହିବା ଦରକାର ସେଥିପାଇଁ। ପ୍ରଚାର ଉଦ୍ଦେଶ୍ୟ କ'ଣ? ପ୍ରଚାର ଉଦ୍ଦେଶ୍ୟ ଯେ ନିଜକୁ ଗୋଟେ ଆଡଭର୍ଟାଇଜ କରିବା, ନିଜେ ମୁଁ ହେଉଛି ବହୁତ ବଡ଼ ଲୋକ, ମୋତେ ଜାଣିବା ଦରକାର, ଧନ ସମ୍ପତ୍ତି ସମ୍ମାନ ସମ୍ପତ୍ତି ମିଳିବ। ଯଦି ଆମେ ଭଗବାନଙ୍କୁ ପ୍ରତିପାଦନ କରିକି ଆସିପାରିଲେ, ଭଗବାନ ପ୍ରଭୁଙ୍କର ଯେଉଁ ତତ୍ତ୍ୱ ଗୋଟେ ଜୀବ ହୃଦୟରେ ପ୍ରବେଶ ନ କରିପାରିଲା, ସେ ଆମ ଭାବନା ଗୋଟେ କେବଳ ସେ ଲୋକ ଗୋଟେ ମୁଣ୍ଡ ଭିତରେ ରହିଲା, ସେଇଟା ଶିଖି ଦିନ ପରେ ସେ ଭିତରୁ ବାହାରିକି ପଳେଇବ। ପ୍ରଚାର ଉଦ୍ଦେଶ୍ୟ ହେଉଛି କ'ଣ? ତା ହୃଦୟ ଭିତରେ କୃଷ୍ଣଙ୍କର ଯେଉଁ ଭାବନାଟା ସୃଷ୍ଟି କରିବା। ତେଣୁ ଏଇ ଦୁଇଟି ଆଙ୍ଗୁଳି ସଟ୍ ପଡ଼ୁଛି ଚକ୍ରପାଦ ଲେଖିଲେ ଏଠି। ଅତ୍ର ପରିଶ୍ରମ ଇତି ହି କୃପୟା ଇତିଭ୍ୟାମ ଦିଅଙ୍ଗୁଳି ନ୍ୟୁନତା ସମାହିତା ଭଗବତ ନିଷ୍ଠା ଭଜନ ଉତ୍ଥିତ ଭକ୍ତ ନିଷ୍ଠା ଭଜନ ଭଜନ ଉତ୍ଥା ଶାନ୍ତି ଦର୍ଶନ ଉତ୍ଥା ସୁନିଷ୍ଠା କୃପା ଚେତି ଦ୍ୱଭ୍ୟାମ ଭଗବତ ବନ୍ଧ ଭବେତ୍। ଭଗବାନଙ୍କୁ ବାନ୍ଧିବାକୁ ହେଲେ ଏଠି ସେ କହୁଛନ୍ତି, ଭକ୍ତର ଭଜନ ଜନିତ ପରିଶ୍ରମ, ଭକ୍ତ ନିଷ୍ଠା ଭଜନ ଉତ୍ଥା, ଭକ୍ତ ନିଷ୍ଠାର ସହିତ ଯେଉଁ ଭଜନ କରୁଛି, ଯେଉଁ ସେବା କରୁଛି, ଭଜନ ଭଜନ ଅର୍ଥ ଏଇ ନାମ ଭଜନ ଶାସ୍ତ୍ର ଶୁଦ୍ଧା ଯେ ତାହା ସବୁ ଯାହା ଆଚାର୍ଯ୍ୟ ପ୍ରିନ୍ସିପଲ ରହିଲା ତା ସହିତ ଭଗବାନଙ୍କର ସେବା, ଏଇଟା ନିଷ୍ଠାର ସହିତ କରୁଛି। ଶ୍ରମ ଏଇଟାକୁ ଦର୍ଶନ କରିବେ କିଏ? ଭଗବାନ। ଏଇଟା କୌଣସି ଭକ୍ତି ଜୀବନରେ କୌଣସି ଆର୍ଟିଫିସିଆଲ ଜିନିଷ ନାହିଁ। ଯେମିତି ଆଜି ଆମେ ଗୋଟେ ଦିନ ଜଣେ ଭଗବାନଙ୍କର ସେବା କଲେ ଆମର ଗୋଟେ ଶ୍ରଦ୍ଧା ନାହିଁ, ଯଦି ଆମେ ସେବା କଲେ ଆମର ଭଗବାନଙ୍କ ପ୍ରତି ଶ୍ରଦ୍ଧା ନାହିଁ, ଆମେ ସେବାଟା କରିଦେଲେ ତାହେଲେ କ'ଣ ହବ? ଗ୍ରହଣ ତ କଲେନି, ଭଜନଟା କେମିତି ହବ? ଆମର ଯେଉଁ ଭଜନଟା ଭଜନଟା କେମିତି ହବ? ଭଜନର ଯେଉଁ ଫଳଟା ଆମକୁ କେମିତି ମିଳିବ ସେଇଟା ଆମେ ବିଚାର କରିପାରୁନି। ସବୁବେଳେ ଗୋଟିଏ ଗୋଟିଏ ଜିନିଷକୁ ସବୁବେଳେ ବାରମ୍ବାର ମନେ ରଖିବାକୁ ପଡ଼ିବ, ଆମର କୌଣସି ଜିନିଷ କମି ହେଇଗଲେ ଆମକୁ କେମିତି ଲାଗୁଛି? ଶୋଇବାଟା କମି ହେଲେ କେମିତି ଲାଗୁଛି? ଖାଇବାଟା କମି ହେଲେ କେମିତି ଲାଗୁଛି? ପରିଷ୍କାର ପରିଚ୍ଛନ୍ନ ନହେଲେ, ନିଜ କପଡ଼ା ନ ଧୋଇଲେ, ଏ ଭାଇ ଗାଧେଇନି ମୋତେ ଭଲ ଲାଗୁନି, କୌଣସି ଜିନିଷ ଆମର କେଉଁ କେଉଁଟା ମିନିମାଇଜ୍ କରିଛି ଆମେ କହିଲେ ଦେଖିବା, ଆମର ଆମର ଜୀବନରେ କେଉଁ ଜିନିଷ ମିନିମାଇଜ୍ କରିଛ? କେବଳ ଗୋଟେ ଲୋକ ମିନିମାଇଜ୍ କରେ ଗୋଟେ ଦୁଇଟା ଜାଗାରେ, ଟ୍ରାଭେଲିଂ ଯେତେବେଳେ କରିବ, ମେଡିକାଲ ଯେତେବେଳେ ଯିବ, ତଥାପି ଏବେ ଟ୍ରାଭେଲିଂ ବେଳେ ବି ସେସବୁ ମିଳିଲାଣି କ'ଣ ଖାଇବା ଜିନିଷ, ରେଲୱେରେ ଖାଇବେ ସେ ଯେଉଁଠି ଗଲେ ବୁଲିଲେ, ଆଉ ମେଡ଼ିକାଲ ଗଲେ ଲୋକ ସେଠି ଟିକେ କମାଏ, ନହେଲେ ଆଉ ଯେତେ ଯାହା ପ୍ରୋଗ୍ରାମ ହେଉ ତାର ଖାଇବାଟା ଦରକାର, ଶୋଇବାଟା ଦରକାର, ଡ୍ରେସ୍ ଦରକାର, ଗାଧୁଆ ଦରକାର, ରହିବା ଦରକାର, ତା ପାଇଁ ସବୁ ବ୍ୟବସ୍ଥା ସେ କରିବ ନା? ଯଦି କେଉଁଠି କୌଣସି ଜିନିଷ କମିଯାଉଛି ସାଙ୍ଗେ ସାଙ୍ଗେ କ'ଣ କରୁଛି ଲୋକ, ସେ ବିରକ୍ତ ହେଉଛି। ଏ ବନ୍ଧୁବାନ୍ଧବ ସବୁ ଆଜିକାଲି, ଆଗରୁ ସବୁ ବନ୍ଧୁବାନ୍ଧବ ଯାଉଥିଲେ ଆଉ ରହୁଥିଲେ, ବାହାଘରକୁ କେତେ ଦିନ ରୁହନ୍ତି, ବାହାଘର ଆସିବେ ଦୁଇ ଦିନ ତିନି ଦିନ ଆଗରୁ ରହିବେ, ଅଷ୍ଟମଙ୍ଗଳା ବନ୍ଦ କେତେ ଦିନ ହେଲା, ମିନିମମ୍ ଦଶ ଦିନ, ଦଶ ଦିନ ବାର ଦିନ ରହିବେ, ବାର ଦିନ କେମିତି ରୁହନ୍ତି, ଆଗରୁ କ'ଣ ବାଥରୁମ୍ ଥିଲା ଲାଟ୍ରିନ୍ ଥିଲା ନା କ'ଣ, ଆଗରୁ ସବୁ ଯେଉଁ ବୋହୂମାନେ ଯାଆନ୍ତି ସେମାନେ ଦିନମାନେ କେବେ ବି ତାଙ୍କର ଏତେ ସେଲ୍ଫ କଣ୍ଟ୍ରୋଲ, ସେମାନେ କେବେ ଭୋରୁ ଉଠିକି ଯିବେ, ପୁରୁଷମାନେ ଯିବା ପୂର୍ବରୁ ଆଗରୁ ସବୁ ପଦାକୁ ଯାଆନ୍ତି ନା, ପଦା ସବୁ ଥାଏ, ପଦାର ନାରୀମାନଙ୍କ ପାଖକୁ ଯିବେ, ପୁରୁଷମାନଙ୍କ ପାଖକୁ ଯିବେ, ସେ ପଦା ଥାଏ, ତ ସେମାନେ ଯେ ଭୋରୁ ଯିବେ, ଦିନରେ ତାଙ୍କୁ ବାଥରୁମ୍ ଲାଗିଲା ବି ପୁରା ମୁଣ୍ଡ ଖରାପ ତାଙ୍କର, ଆଜି ଆମର ବଡ଼ ଘର ସବୁ ତାଙ୍କର ସବୁ ବାଡ଼ି ଥାଏ, ନିଜର ବାଡ଼ି, ସେ ବାଡ଼ିକି ସବୁ ଯାଆନ୍ତି, ଚିନ୍ତା କରେ ତୁମେ ଜଣେ ଚିନ୍ତା କରିବା ଦରକାର, ତାହେଲେ ଏଇ ଯେଉଁ ସବୁ ବାହାଘରକୁ ଯିବେ ଦଶ ଦିନ ବାର ଦିନ ରହିବେ, ଛୁଆ ପିଲା ନେଇକି ତାଙ୍କ ଘର ଘର ସବୁ ଗୋଟେ ଘରେ ସବୁ ପଡ଼ିଥିବେ ନାଇଁ, କପଡ଼ା ଫପଡ଼ା ଏଣେ ତେଣେ ପଡ଼ିଥିବ, ସେଥିରେ ସେ ଆଡ଼ଜଷ୍ଟ କରୁ, ତାଙ୍କର ପ୍ରୀତି ଥିଲା, ବର୍ତ୍ତମାନ କେହି କାହା ଘରୁ କାହିଁ ଯାଉନାହାନ୍ତି, ମାନେ ନାଇଁ କମ୍ଫର୍ଟେବଲ ଲାଇଫ ହେଇଗଲାଣି ନା, ଆମର ଆଟାଚ ବାଥରୁମ୍ ଦରକାର, କ୍ଲିନ୍ ଦରକାର, ବେଶୀ ଲୋକ ନଥିବେ, ହେଲେ କିଏ କୁଆଡ଼େ ଯାଉଛି ସାଙ୍ଗେ ସାଙ୍ଗେ ପକାଇ ତା ଦେହ ଶୁକ୍ର ବାଧା ଆସିଲା, ଯେଉଁଠି ଦେହ ଶୁକ୍ର ବାଧା ଆସିବ ଯିବ ସେଠି କିଛି କରିପାରିବନି, ସାଙ୍ଗେ ସାଙ୍ଗେ ପଳେଇ ଆସିବ, ଆମର କିଛି ଅସୁବିଧା ହେଲେ ଆମେ କମ୍ପ୍ରମାଇଜ୍ କରିପାରିବାନି, କିନ୍ତୁ ଭଗବାନଙ୍କର ଯେତେବେଳେ କାମ କରିବା ଚଳାଇ ଦେବା, ଆଉ ଭଗବାନ କ'ଣ ହଁ ସୁବିଧାରେ ଚଳିବ, କିଛି ଅସୁବିଧା ନାହିଁ, କିଛି ଅସୁବିଧା ନାହିଁ। ଭକ୍ତିରେ କ'ଣ ସୂକ୍ଷ୍ମ ଜିନିଷଟା ଏଇଟା ବୁଝିବା ଦରକାର, ମୋର କାହିଁକି ଭକ୍ତି ହେଉନି, କାହିଁକି ଭକ୍ତି ହେଉନି, ତୁମେ ବୁଝିବ ନିଜେ ବୁଝିପାରୁନି ତୁମେ କାହିଁକି ଭକ୍ତି ହେଉନି, ତୁମର କାମଟା କିଛି କମ୍ କରୁଛୁ କି, ତୁମର ଖାଇବାଟା କମ୍ କରିଦେଉଛ, ଶୋଇବାଟା କମ୍ କରିଦେଉଛ, ତୁମର କେଉଁଟା କମ୍ କରୁଛ, ଗୋଟେ ଦିନ ପେଷ୍ଟ କମିଗଲେ ତୁମେ କ'ଣ ଗଛରୁ ଡାଳ ଆଣିକି ଭାଙ୍ଗି ଇଏ କରିବ, ତୁମର ଯାହା ଦରକାର ସରିବ ସାଙ୍ଗେ ସାଙ୍ଗେ ତୁମେ ଜିନିଷ ମଗେଇ ଦେଉଛ, ମୋର ବ୍ଲଡ୍ ଦରକାର, ମୋର ପେଷ୍ଟ ଦରକାର, ମୋର ଏଟା ଦରକାର, ମୋର ସେଟା ଦରକାର, ତୁମ ଜିନିଷ ତୁମେ ସବୁ ରେଡ଼ି କରି ରଖୁଛ ଭଗବାନଙ୍କର, ଭଗବାନଙ୍କର ତୁମେ ତାହେଲେ ସେଇଟା ଭଗବାନଙ୍କ ଉପରେ ସେଇଭଳି ଭଗବାନଙ୍କ ଜିନିଷ ସେଇଭଳି ବ୍ୟବହାର କରିବ, ତାହେଲେ ଜାଣିବ ଭକ୍ତିଟା କ'ଣ, ପ୍ରଭୁଙ୍କର ଏଇଟା ଦରକାର, ପ୍ରଭୁଙ୍କର ଏଇ ଜିନିଷଟା, ସେଥିରେ କେତେ କମ୍ପ୍ରମାଇଜ କେବେ ହବନି, ଯଦି ମୋର ବଡି ନେସେସିଟିରେ ମୁଁ କେବେ କମ୍ପ୍ରମାଇଜ କରୁନି, ନିଜର ନିଜର ଶରୀର ଆବଶ୍ୟକତା କି ଆମେ କମ୍ପ୍ରମାଇଜ କରୁଛେ କି, ଭୋଜନ କରୁଛେ, ସବୁ ଜିନିଷକୁ ଆମେ ପରଫେକ୍ଟ, ଟିକେ ନହେଲେ ଆମେ ବିରକ୍ତି ଲାଗୁଛି, ସେଇ ଫିଲିଙ୍ଗସଟା ଭଗବାନ ପାଖରେ ରହିବା ଦରକାର, ନହେଲେ କର୍ମକାଣ୍ଡି ଭଳିଆ ହେଲା ହବନି, ମୋର କ'ଣ ମୋର ମୋର କ'ଣ ଦରକାର, ମୋର ଠାକୁର ମୋର ଭଜନ କରିବି, କି ଭଜନ କ'ଣଟା କରିବୁ, ଯାହା ଘରେ ଭଜନ କରିବୁ, ତୁ ଯାହା ଘରେ ବସିକି ଭଜନ କରିବୁ, ଦେଖି ଖାଇବ ଦେବ ଦେଖିବା, ଯାଅ ସମାଜରେ କିଏ ତୁମକୁ ପଚାରିବ ଦେଖିବା, ଭଜନ ଅର୍ଥ ନୁହେଁ ଯେ ତୁମକୁ ଜଣେ ଲୋକ କାହିଁକି ପୋଷିବାକୁ ଯିବ, ତୁମକୁ ଜଣେ ଲୋକ କାହିଁକି ପୋଷିବାକୁ ଯିବ, ତୁ କହ ଭିକ୍ଷ ମାଗି ଆଣି ଖାଇଦେବ, ତୁମେ ସମାଜ ଉପରେ ଗୋଟେ ଉପଯୋଗୀ ହେଲ, ଭିକ୍ଷ ମାଗିବାର କେବଳ ଶୁଦ୍ଧ ବ୍ରାହ୍ମଣମାନଙ୍କର ଅଧିକାର ଅଛି, ଯେଉଁମାନେ କେବଳ ହରି ଭଜନ ହରି ସେବା କରନ୍ତି, ଆଉ ସେମାନଙ୍କର ଭୋଗ ବୁଦ୍ଧି ନଥାଏ, ଭିକ୍ଷା ମାଗିବାର ଅର୍ଥ ନାହିଁ ତୁମେ ସାଧୁ ହେଇକି ଭିକ୍ଷ ମାଗି ଆଣି ଖାଇକି ଭୋଗ କରିଦେବ, ତୁମେ ସମାଜର ଗୋଟେ ଉପଯୋଗୀ ହେଲ, ତୁମେ ଭିକ୍ଷୁକ, ଯଦି ଭିକ୍ଷ ମାଗି ଖାଇବା ବି ଭଲ, ଭିକ୍ଷା ମାଗିବା ପୂର୍ବରୁ ଗୋଟେ ଜିନିଷ ବିଚାର କରିବାକୁ ପଡିବ, ତୁମେ ଯାହାର ଧନ ଖାଉଛ ତାକୁ ଆଶୀର୍ବାଦ ଦେବାକୁ ପଡିବ, ଭଜନ ଦେବାକୁ ପଡିବ, କାରଣ ତୁମେ ଯାହା ଧନ ଖାଉଛ ସେ ଧନ ସେ ଖଟି କମେଇଛି, ତାକୁ ତୁମେ ଦେବ ତମ ଭଜନରୁ ଫାଷ୍ଟ, ମୁଁ ଭିକ ମାଗି ଚଳିଯିବି, ରେ ଭିକ ମାଗି ବାବା ଚଳିଯିବ, କିନ୍ତୁ ମନ ରଖିବା ଦରକାର ତୁମର ଭଜନ ବଳ ଅଛି ତ, ସେ ଯାହା ଯୋଉ ଧନଟା ଯାହା କତିରୁ ଖାଇବ ତାକୁ ତୁମ ଭଜନ ଦେବାକୁ ପଡିବ ଫାଷ୍ଟ, ଏବଂ ଦ୍ୱିତୀୟରେ ଯାହା ଆଣିକି ଖାଇବ ଭୋଗ ବୁଦ୍ଧିରେ ଖାଇଲେ ସେ ପାପ ହେଲା, କାରଣ ତମେ ଖଟି ନା ତାକୁ ଆଣିକି ଏନ୍ଜୟ କରୁଛ, ଭଜନ କଣଟା ହବ, ତୁମକୁ ନିଷ୍ପୃହ ହବାକୁ ପଡିବ, ଏତେ ସହଜ ନାହିଁ, କୌଣସି ଜିନିଷକୁ ଏମିତି ଜଣେ ଖଟିକି ତୁମକୁ କାହିଁକି କାହିଁକି ଦେବାକୁ ପଡିବ, କାହିଁକି ତୁମକୁ ଦେବ, ଯିଏ ଯାହାକୁ ଦିଏ କାହା କୋଉ ପାଇଁ ଦିଏ, ଭଗବାନଙ୍କ ପାଇଁ ଦିଏ, କାହିଁକି ନା ଭଗବାନଙ୍କୁ ଦେଲେ ଭଗବାନ ମୋର କଲ୍ୟାଣ କରିବେ, ଯଦି ତୁମର ଭଜନ ନାହିଁ ତୁମକୁ ଦେଲେ କ'ଣ ମୋର ଲାଭ ହବ, ତୁମେ ମୋର କଲ୍ୟାଣ କରିବ, ଲୋକ ସାଙ୍ଗେ ସାଙ୍ଗେ ପ୍ରଶ୍ନ କରିବେ, ତୁମର ଯଦି ଭଜନ ବଳ ନାହିଁ ମୁଁ ତୁମକୁ ଦେବି, ତୁମେ ଖାଇବି, ମୋର କଣ କଲ୍ୟାଣ କରିବ? ଭଜନ ବୁଝିବା ଦରକାର, ଆମେ ଆମେ ଭଗବାନଙ୍କ ପାଇଁ ସେବା କରିବା ଦରକାର। ସେ ପ୍ରଭୁପାଦ ସିଷ୍ଟମ କହିଛନ୍ତି, ପ୍ରଭୁପାଦ କହିଲେ ନାଇଁ ନାଇଁ ନାଇଁ, ଯେଉଁ ଧନୀ ଲୋକମାନେ ପ୍ରଚୁର ଡୋନେସନ ଦେଉଛନ୍ତି ତୁମେ ସେଗୁଡ଼ାକ ୟୁଜ୍ କରିପାରିବନି, ଡିଭୋଟି ମାନେ ସବୁ ସେବା କରିବା ଦରକାର, କଲେକ୍ସନ କରିବା, ବୁକ୍ ଡିଷ୍ଟ୍ରିବ୍ୟୁସନ କରିବା, ମନ୍ଦିର ସେବା କରିବା। ତେଣୁ ଆମେ କ'ଣ କରୁଛେ, ଭଗବାନ ପାଇଁ ସେବା କରୁଛେ, ବଦଳରେ ପ୍ରସାଦ ଗଣ୍ଡେ ପାଉଛେ, ବାସ। ଆଉ ଯେଉଁମାନେ ହ୍ୟୁଜ୍ ଡୋନେସନ ସବୁ ଦେଉଛନ୍ତି ସେମାନଙ୍କ ଧନ କ'ଣ ହବ, ମନ୍ଦିର ନିର୍ମାଣ ହବ, ବୁକ୍ ଡିଷ୍ ବହି ଛପା ହବ। ପ୍ରଭୁ ସେଥିପାଇଁ କହିଥିଲେ ଲାଇଫ୍ ମେମ୍ବର ପଇସା 50% ବିବିଟି ନେବ, 50% କନଷ୍ଟ୍ରକ୍ସନ, 50% ଡିଭୋଟ ଲାଇଫ୍ ମେମ୍ବର ଯେଉଁ ଆମର ରହିଛି ଇସ୍କାନର ଲାଇଫ୍ ମେମ୍ବରସିପ, ସେ ପଇସା କେବେ ବି ପ୍ରଭୁ ମନା କରିଥିଲେ, ହାତ ମାରିବନି, ଆଗେ ବିବିଟିକି ଦେଇଦେବ, ବହି ଛପା ହବ, ଯେତେବେଳେ ବହି ଗୁଡ଼ିକ ଚିପ୍ ହେଇପାରନ୍ତା, ଶସ୍ତା ହେଇପାରନ୍ତା। ଆଉ 50% କନଷ୍ଟ୍ରକ୍ସନ ହବ ମନ୍ଦିର, ସେ ପଇସାକୁ ମନ୍ଦିରର ଅଲଗା କୌଣସି ଜିନିଷରେ ଲଗେଇବନି, କାହିଁକି ଜଣେ ଦେଲେ ହ୍ୟୁଜ୍ ଡୋନେସନ ଦଉଛି, ସେ ଧନ ଠିକ୍ ନ ହେଇପାରେ। ବ୍ୟବସ୍ଥା ରହିଛି, ଶ୍ରମ କରିବାକୁ ପଡିବ। ଭଜନ ଯେଉଁମାନେ ଯେଉଁମାନେ ଶ୍ରମ କରୁନଥିଲେ ଭଜନ କରୁଥିଲେ, ସେମାନେ ଯେମିତି କୋରକିସ୍ତା ଯାଉଛି ମହାରାଜ, ସେ ସବୁ ଚାଉଳ ଆଣିକି ଭିଜେଇ ସନାତନ ଗୋସ୍ୱାମୀରେ ଚାଉଳ ଆଣିକି ଭିଜେଇକି ଶୁଷ୍କ ରୁଟି ସବୁ ଭୋଜନ କରୁଥିଲେ, ପୁଣି ତାଙ୍କ ଦ୍ୱାରା ଭଜନର ବଳ ଥିଲା, ଯାହା କତୁରୁ ମୁଠେ ଆଣୁଥିଲେ ତାକୁ କୋଟିଏର ଜିନିଷର କଲ୍ୟାଣ କରିଦେଉଥିଲେ, କୋଟି କଲ୍ୟାଣ କରିଦେଉଥିଲେ ତାର, ସେପାଇଁ ଭିକ୍ଷା ମାଗିବା ପାଇଁ ଯାଉଥିଲେ। ଏମିତି ନୁହେଁ ଯେ ଆମେ କେବଳ ଅନ୍ୟ ଉପରେ ଗୋଟେ ଡିପେଣ୍ଡ ହେଇକି ରହିବେ, ନାହିଁ, ଅନ୍ୟ ଉପରେ ଗୋଟେ ଭାର ହେଇକି ରହିବେ, ଆମେ ଭଗବାନଙ୍କୁ ସେବା କରିବା ଆଉ ଶ୍ରମ କରିବାକୁ ପଡିବ। ଏଠି ଲେଖିଲେ ଭକ୍ତ ନିଷ୍ଠା ଭଜନ ଉତ୍ଥିତ ଶାନ୍ତି ଭଗବତ ଉତ୍ଥିତ ସୋ ନିଷ୍ଠା କୃପାସ୍ଥିତି ତଭ୍ୟାମ ଭଗବତ ବନ୍ଧ ଭବେତ। ଭଗବାନଙ୍କୁ ବାନ୍ଧିବାକୁ ହେଲେ ଭକ୍ତ ନିଷ୍ଠାର ସହିତ ଭଜନ ଆଉ ସେବା କରିବ, କଲେ ଭଗବାନଙ୍କର କୃପା ଉତ୍ଥିତ ହବ, ତାପରେ ଯାଇ ଭଗବାନ ବନ୍ଧାରେ ବନ୍ଧନରେ ପଡ଼ିବେ। ଏମିତି ଢିଲମ ଢିଲା କିଛି କାମ ହୋଇପାରିବନି, କେବେ ବି ହେଇପାରିବନି। ତେ ଦୁଇ ଯାବତ ନ ମୁତା ତାବତ ଦୁଇ ଅଙ୍ଗୁଳି ନ୍ୟୁନତା ଆସିତ। କାହିଁକି ଯଶୋଦାଙ୍କର ଦୁଇ ଅଙ୍ଗୁଳି ସର୍ଟ ପଡୁଥିଲା? ଏଇଭଳି ଯେପର୍ଯ୍ୟନ୍ତ ଭଗବାନ ତୁମର ଶ୍ରମକୁ ଦେଖିବେନି, ତାଙ୍କ କୃପା ଆସିବନି, ସେ ଦେଖିବେନି ମୋ ପାଇଁ ଶ୍ରମ କରୁନି। ଆମେ କଣ କରୁଛେ, ସେ ପ୍ରପଦ କହୁଛନ୍ତି ମିନିମମ 6 ଘଣ୍ଟା ସେବା, ପ୍ରପଦ କହୁଛନ୍ତି। ପ୍ରପଦ କେବେ କୌଣସି ଜିନିଷକୁ ସେ ଏମିତି ଆଚାର୍ଯ୍ୟ ସବୁ ଜିନିଷ ସିଷ୍ଟମେଟିକାଲ ଲେଖି ଦିଆଯାଇଛି, ସେ କହୁଛନ୍ତି 6 ଆୱାର ମିନିମମ ମନ୍ଦିର ଯିଏ ରହୁଛନ୍ତି ତାକୁ 6 ଘଣ୍ଟା ସେବା କରିବାକୁ ପଡିବ। ରିଟାୟାର୍ଡ ଲାଇଫ ନୁହେଁ, ପ୍ରପଦ କହୁଛନ୍ତି ମୁଁ ରିଟାୟାର୍ଡ ଲାଇଫରେ ଷ୍ଟାର୍ଟ କରିଛି ମିଶନ। ଆଜି ମୁଁ ସେ ଲେଟର ପଢ଼ୁଥିଲି, ପ୍ରଭୁପାଦ ଦେଉଛନ୍ତି, ସେ ଟେମ୍ପଲ ପ୍ରେସିଡେଣ୍ଟ ଉପେନ୍ଦ୍ର ପ୍ରଭୁଙ୍କ ପାଖକୁ ଲେଖୁଛନ୍ତି, ଆଜି ମୁଁ ପଢ଼ୁଥିଲି ଗୋଟେ କନ୍ଭରସେସନ ଏ ଲେଟରଟା, ପ୍ରଭୁପାଦ ସେଠି ଲେଖିଛନ୍ତି। ତୁମେ ଦେଖିବା ଦରକାର ମନ୍ଦିରର କେହି ଜଣେ ଯେମିତି ନ ବସୁଛି ସେବା ବିନା, ଆଇଡିଆଲ କେହି ଯେମିତି ଆଇଡିଆଲ ନ ବସିପାରିବେ, ସମସ୍ତଙ୍କୁ ଏନଗେଜ୍ କର, ଏଟା ଗୋଟେ ଲେଜି ମାନଙ୍କର ପ୍ଲେସ୍ କରନି। ପ୍ରଭୁପାଦ ଷ୍ଟ୍ରେଟ ଲେଖୁଛନ୍ତି, ଏଟା ମୁଁ ଏତେ ବର୍ଷ କରିଛି ଏଠି ବସି, ଏଠି ପେନ୍ସନ୍ ନାହିଁ, ପେନ୍ସନ୍ ପାଇବା ସମସ୍ତରେ ପ୍ରଭୁପାଦ ଯାଇଛନ୍ତି ବିଦେଶ, ଏଠି ରେଷ୍ଟ ନାହିଁ, ବିଶ୍ରାମ ନାହିଁ, ସବୁବେଳେ ତୁମକୁ ଏନଗେଜମେଣ୍ଟ ରହିବାକୁ ପଡିବ। ପ୍ରଭୁପାଦ ଷ୍ଟ୍ରେଟ ଲେଖୁଛନ୍ତି ତାଙ୍କ ଲେଟରରେ, ମୁଁ ଆଜି ସେଟାକୁ କୋର୍ସ କୋଟି ତିଆରି କରୁଥିଲି, ପ୍ରଭୁପାଦ ଷ୍ଟ୍ରେଟ ଲେଖୁଛନ୍ତି, ଦେଖ ତୁମେ ଯେମିତି କେହି ଆଇଡିଆଲ ନ ବସନ୍ତି ମୋ ମନ୍ଦିରରେ, ତାଙ୍କ ସେବା ସମସ୍ତଙ୍କୁ ସେବାରେ ଏନଗେଜ୍ କର। ମନ୍ଦିରଟା ଗୋଟେ ଗସିପିଂ ଜାଗା ନୁହେଁ, ଗୋଟେ ଜୀବ ଯେତେବେଳେ ତାର ସେବା କିଛି ନାହିଁ, ସେ ଦୁଇଟା ଜିନିଷ କରିବ, ସେ ନିଶ୍ଚିତ ପ୍ରଜଳପ କରିବ, ନହେଲେ ଅପରାଧ କରିବ, ନହେଲେ ଭୋଗ କରିବ, ନହେଲେ କେଉଁ ନାରୀ ଚିନ୍ତା ବିଷୟ ବାର୍ତ୍ତା ଇତର। ସେ ଭଜନ ଆନନ୍ଦୀ ନୁହେଁ, ସେ କି ଭଜନ କରିବ, ତାର ଆଗେ ସ୍ୱୀକୃତି ହେଲେ ତ ତାର ଭଜନ ଅଧିକାର ପାଇଲେ ତ ଭଜନ କରିବ ନା, ତା ମନ ତା ଯୁଆଡ଼େ ସିଆଡ଼େ ଟାଣି ନେଇ ପଳେଇବ। ଦୁଇଟା ଆଙ୍ଗୁଳି ସେପର୍ଯ୍ୟନ୍ତ ସର୍ଟ ପଡୁଥିଲା ଯେପର୍ଯ୍ୟନ୍ତ ଏଠି କହୁଛନ୍ତି ତୟ ତେ ଦୁଇ ଯାବତ ନ ଭୂତା ତାବତ ଦୁଇ ଅଙ୍ଗୁଳି ନୁନ ଆସେ। ଯେତେବେଳେ ସେ ଦୁଇଟା ହେଇନଥିଲା, କଣ ହେଇନଥିଲା, ଭକ୍ତର ଶ୍ରମ ଭଗବାନ ଦେଖୁନଥିଲେ। ଏମିତି ହେଲା ଘର ସଂସାରରେ କେତେ ଖଟୁଛି ଲୋକ, କେତେ ଖଟୁଛି, ତାର 100 ଗୁଣ ଆମକୁ ଗୋଟେ ଭକ୍ତି ଜୀବନରେ ଭକ୍ତ କରିବାକୁ ପଡିବ। ପୁରା ଦାୟିତ୍ୱ ଜିନିଷ, ଆଉ ତୁମର କଣ ଖାଇବା ଟାଇମ ଅଛି, ହଁ ତୁମର କଣ ପୁରା ଘଣ୍ଟା ଦେଖି 9ଟାରେ ଯେତେବେଳେ ହେଲା 8:30 9 ହଉ 10 ଭଗବାନଙ୍କର କ'ଣ ନାହିଁ, ସେହି ସମୟରେ ଦରକାର, ଟାଇମ ହିସାବରେ ଭୋଗ ଲାଗିବ, ଟାଇମ ହିସାବରେ ମନ୍ଦିର ଖୋଲିବ, ତୁମେ ଆଉ ହଲଚଲ ହେଇପାରିବନି। ଅଲଗା କର୍ମକାଣ୍ଡ ମନ୍ଦିର ନୁହେଁ, ତାଙ୍କର 12 କେତେବେଳେ ଇଚ୍ଛା ହେଲା ଆଜି ପୂଜାରୀ ଆସିନି ଅପେକ୍ଷା କରି ରୁହ, ସିଏ ଆସିଲେ ଖୋଲିବ, କେତେବେଳେ 10 ଭଗବାନ ଦୟାର ପାତ୍ର ନୁହନ୍ତି, ଅଲଗା କେଉଁ ମନ୍ଦିରରେ ସେମିତି ତାର କିଛି ଟାଇମ୍ ଅଛି, କିଛି ଟାଇମ୍ କୌଣସି ଗ୍ୟାରେଣ୍ଟି ଦେଇ ହେବନି କେତେବେଳେ ଆରତୀ ହବ, କେତେବେଳେ ଭୋଗ ଲାଗିବ, କିନ୍ତୁ ନାଇଁ ପ୍ରପର ନା ପ୍ରପଦ କହୁଛି ନା କେବେ ତୁମେ ସେଟା କରିପାରିବନି ଆମ ମନ୍ଦିର ମାନଙ୍କରେ। ପ୍ରପଦ ଭାରି ଷ୍ଟ୍ରିକ୍ଟ, ଯେଉଁ ସମୟରେ ଭୋଗ ଲାଗୁଛି ସେ ସମୟରେ ଭୋଗ ଲାଗିବ, ଯେଉଁ ସମୟରେ ଆରତୀ ସେ ସମୟରେ ଆରତୀ ହବ। କେମିତି କେତେବେଳେ ଉତ୍ସବ ଅଛି, କେତେବେଳେ କିଛି ଅସୁବିଧା ଅଛି, ଦୁଇ ପାଞ୍ଚ ମିନିଟ୍, କିନ୍ତୁ ଏକ ମିନିଟ୍ ବି ଆମର ଯେଉଁ ବଡ଼ ବଡ଼ ସେଣ୍ଟର ସବୁ ରହିଛି, ଦିଲ୍ଲୀ ବମ୍ବେ ପୁନେ ଯେଉଁ ସବୁ ବଡ଼ ବଡ଼ ସେଣ୍ଟର ସବୁ ରହିଛି, ତାଙ୍କୁ ଗୋଟେ ମିନିଟ୍ ବି ନାହିଁ। ସାତଟା ମାନେ ସାତଟା ମନ୍ଦିର ଖୋଲା ଡେରି ହେଇପାରିବନି, ଭଗବାନ ସହିତ ପ୍ରଭୁ ଭଗବାନ ସହିତ ତୁମେ କମ୍ପ୍ରମାଇଜ୍ କରିପାରିବନି, ଖେଳିପାରିବନି। କେତେ ଦାୟିତ୍ୱ ନେବାକୁ ପଡ଼େ ପୂଜାରୀ, କେତେ ଦାୟିତ୍ୱ ନେବାକୁ ପଡ଼େ ରୋଷେଇ ସାତଟା ମାନେ ଭୋଗ ଲାଗିବ ମାନେ ଆଠଟା ଠିକ ଭୋଗ ଲାଗିବ ମାନେ ଆଠଟା ପୂର୍ବରୁ ଭୋଗ ରେଡ଼ି ହେବାର ଅଛି, ସାଢ଼େ ଏଗାରଟା ପୂର୍ବରୁ ଭୋଗ ରେଡ଼ି ହେବାର ଅଛି, ଆଉ ହଲଚଲ ହେଇପାରିବନି। ଏଟା କର୍ମକାଣ୍ଡ ଜିନିଷ ନା, ମୁଁ ବଜେଇଦେବି ମୋର କ'ଣ ଖଣ୍ଡେ ଖାଇଦେଲି, ମୁଁ ମୋର ଆଉ କିଛି ଦାୟିତ୍ୱ ନାହିଁ, ମୁଁ କିଛି କରିପାରିବିନି, ଏମିତି ସେ ଜିନିଷ ଏଠି ନାହିଁ। ପ୍ରଭୁପା 70 ବର୍ଷ ସବୁସମୟ ମନେ ରଖିବାକୁ ପଡ଼ିବ, ପ୍ରଭୁପା 70 ବର୍ଷରେ ମିଶନ ଆରମ୍ଭ କରିଛନ୍ତି, ତୁମେ 70 ବର୍ଷ ମାନେ ସେବା କଲା ପରେ ତାପରେ କହିବ ମିଶନରେ ଅଛି ବୋଲି। ତୁମେ ଯେପର୍ଯ୍ୟନ୍ତ 70 ବର୍ଷ ହେଇନି ତୁମେ କିଛି କହିପାରିବନି, ତୁମେ 70 ବର୍ଷ ସେବା କର ତାପରେ ବୁଝିବ ପ୍ରଭୁପାଦଙ୍କୁ। ଆଉ ତୁମେ ତ 5-10 ବର୍ଷ କରି କ'ଣ କହୁଛ ମୁଁ କରିପାରିବିନି ମୁଁ ରିଟାୟାର୍ଡମେଣ୍ଟ, ତୁ ରିଟାୟାର୍ମେଣ୍ଟ କ'ଣ, ମୁଁ କରିପାରିବିନି ମୁଁ ସିନିୟର ହେଇଗଲି, ସିନିୟର ଜୁନିୟର କିଛି ନାହିଁ, ତୁମେ 70 ବର୍ଷ ମାନେ ସେବା କରିବାକୁ ପଡ଼ିବ। ଭଗବାନ କୃପାଟା କ'ଣ ଏମିତି ମାଗଣା ମିଳିଯିବ ନା କ'ଣ ଭାବୁଛ? ଦୃଷ୍ଟ ପରିଶ୍ରମ କୃଷ୍ଣ କୃପା ଆଶିଷ ବନ୍ଦନେ, ଭଗବାନଙ୍କୁ ବାନ୍ଧିବା ପାଇଁ ତୁମେ ଚାହୁଁଛ ନା, ପରିଶ୍ରମ 70 ବର୍ଷରେ ସେ ବାହାରିଲେ ତୁମେ 70 ବର୍ଷକୁ ଯାଅ, ଆଗେ 70 ବର୍ଷର ପାଦ ବାହାର କରିଥିଲେ, ଆଉ ତୁମେ ବିଶ୍ରାମ କ'ଣ? ବିଶ୍ରାମ ମାନେ ମାୟା, କେହି କହିପାରିବେନି ମୁଁ ସମୟକୁ ଉପଯୋଗ କରି, ତୁମେ ସମୟକୁ ଉପଯୋଗ କରିଥାନ୍ତ ତୁମେ ମାତୃଗର୍ଭରେ କାହିଁକି ଆସିଛ? ସମୟକୁ ଲଗେଇବା କେବଳ ମହାଜନ ମାନେ ଜାଣନ୍ତି, ତୁମକୁ ସମୟ ଦେଲା ମାନେ ତୁମେ ବିଷୟ ଭୋଗ କରିବ, ପ୍ରଜଳପ କରିବ, ଅପରାଧ କରିବ, ବିଷୟ ଚିନ୍ତା କରିବ, ଏସବୁ ହବ। ସେଥିପାଇଁ ଦୁଇଟା ଆଙ୍ଗୁଳି ଯୋଉ ସର୍ଟ ପଡ଼ୁଥିଲା ସେ କଥା ସେ କହୁଛନ୍ତି, ଯଥା ନ ଅଭୂତ ସେଟା ହେଇପାରୁନଥିଲା, ଯଶୋଦାଙ୍କ ଶ୍ରମ ଦେଖି ଦେଲେ ତାଙ୍କର କୃପା ଆସିଲା, ଏ ସେ କଥା କହିଲେ। ତୟ ଉଦ୍ଭୂତ ୟସ୍ତୁ ବଦ୍ଧ ଅଭୂତ ଇତି ପ୍ରେମଣା ସ୍ୱବନ୍ଦନମ ପ୍ରକାରମ ସୋ ମାତରି ସ୍ୱୟଂ ଉଦାହୃତ ଭଗବତୀ ଇତି ଜ୍ଞେୟମ୍। ଏହାଦ୍ୱାରା ଭଗବାନ ନିଜେ ନିଜର ବନ୍ଦନ ସ୍ୱୀକାର ଜନନୀକୁ ଜଣାଇଲେ, ଏହା ବୁଝିଥାଏ, ଏହା ବୁଝିବାକୁ ହବ। ଯଶୋଦା ଯଦି ଜିଦ ଧରିଥିଲେ ମୁଁ ବାନ୍ଧିଦେବି, ତେଣୁ ଦୁଇଟା ଆଙ୍ଗୁଳି ସେ ସର୍ଟ ରହିଲା, ଯଶୋଦାଙ୍କର କୃପା ଯଶୋଦାଙ୍କର ଶ୍ରମକୁ ଦେଖି ଭଗବାନଙ୍କର କୃପା ଆସିଲା। ଚକ୍ରପତି ଲାଷ୍ଟ କନକ୍ଲୁଜନ ଲେଖୁଛନ୍ତି, ଭଗବାନ ଏମିତି ଏତେ ସମୟ ପରେ କାହିଁ ଏ ଜିନିଷଟା କଲେ, ତାଙ୍କ ତ ବନ୍ଧନ ପଡ଼ିବାର ଥିଲା। ଯଶୋଦା ଯେଉଁ ଭାବୁଥିଲେ ମୁଁ ବାନ୍ଧି ଦେବି, ଭଗବାନ ଏଥିପାଇଁ ଏତେ ସମୟ ରଖିଲେ, ଆମକୁ ଶିକ୍ଷା ଦେଲେ ଦୁଇଟା ଜିନିଷ, କେମିତି ଶ୍ରମ କରିବାକୁ ପଡ଼ିବ, ଭଗବାନଙ୍କୁ କୃପା ପାଇବାକୁ ପଡ଼ିବ, ଏବଂ ଯଶୋଦାଙ୍କୁ ଶିଖେଇଲେ, ଯଶୋଦା ଯଶୋଦା ମା ମୁଁ ତୁମ ପ୍ରେମରେ ବନ୍ଧା ହେଲି, ତୁମେ ମୋତେ ବାନ୍ଧିନ, କିନ୍ତୁ ଆମର ପରିଭାଷା ହେଲା, ବୈଷ୍ଣବ ପରିଭାଷା ହେଲା, ଯଶୋଦା ବାନ୍ଧିଛନ୍ତି ବ୍ରଜେଶ୍ୱରୀ, ଶୁଦ୍ଧ ଭାବେ ବ୍ରଜେଶ୍ୱରୀ କରେ ନା ବନ୍ଧନ। ଯଶୋଦାଙ୍କର ସେ ପ୍ରେମ ବାତ୍ସଲ୍ୟ ଶକ୍ତି ରହିଥିଲା, ତେଣୁ ଏଠି ସେ କଥା କହୁଛନ୍ତି, ମା ମୁଁ ତୁମ ପ୍ରେମରେ ବନ୍ଧା ହେଲି, ଏଟାକୁ ଦେଖିବା ପାଇଁ ଏ ଦୁଇଟି ଆଙ୍ଗୁଳି ସବୁବେଳେ କମ୍ ରହୁଥିଲା। ସୁଖଦେବ ପରୀକ୍ଷିତଙ୍କୁ ସମ୍ବୋଧନ କରୁଛନ୍ତି, ହେ ଅଙ୍ଗ, ହେ ପୁତ୍ର, ହେ ଶିଷ୍ୟ, ହେ ପରୀକ୍ଷିତ, ତୁ ଭଗବାନଙ୍କର ଭୃତ୍ୟବଶ୍ୟତାକୁ ଦେଖ, ଯୋଉଟା ଗୋଟେ ଅଦ୍ୱିତୀୟ କାର୍ଯ୍ୟ, ଭଗବାନ କିଏ ବାନ୍ଧିବ, କିଏ ବାନ୍ଧୁଛି ତାଙ୍କର ଭକ୍ତ। ଏବଂ ସନ୍ଦର୍ଶିତା ୟଙ୍ଗ ହରିଣାମ ଭୃତ୍ୟବଶ୍ୟତା, ହରିଙ୍କର ଭୃତ୍ୟର ବଶ୍ୟତା କେମିତି ସ୍ୱୀକାର କରନ୍ତି, ଯେ ଯାହାଙ୍କ ଠାରୁ କେହି ଶ୍ରେଷ୍ଠ ନାହାନ୍ତି, ଯେ କାହା ଅଧୀନରେ ନୁହନ୍ତି, ତାଙ୍କୁ ଆଜି ବାନ୍ଧୁଛନ୍ତି କିଏ, ତାଙ୍କର ଭୃତ୍ୟ, ତାଙ୍କର ସେବକ। ସୋ ବସେନା ବି କୃଷ୍ଣେନ ଯଶିଦମ ସ୍ୱରମ ବସେ, ଈଶ୍ୱରମାନଙ୍କ ସହିତ ଯେତେ ଈଶ୍ୱର ଅଛନ୍ତି, ବ୍ରହ୍ମା ଶିବ ଇନ୍ଦ୍ର ଚନ୍ଦ୍ର ବରୁଣ ଯେତେ ଅଛନ୍ତି ଦେବତା, ଯାହାଙ୍କର ଅଧୀନରେ ଏ ବିଶ୍ୱ ଯାହାଙ୍କର ଅଧୀନରେ, ସିଏ ଭୃତ୍ୟର ବଶ୍ୟତା ସ୍ୱୀକାର କର, ସିଏ ଭକ୍ତର ଅଧୀନରେ ରୁହନ୍ତି, ଏଟାକୁ ଦେଖେଇଲେ। ଏଥିପାଇଁ ଦାମବନ୍ଧନ ଲୀଳାଟା ହେଇଛି, ଏଥିପାଇଁ ଆମେ ଗୋଟେ ମାସ ପୂଜା କରୁଛେ, ଯାହାକୁ କେବେ ବି ଜୀବ ପ୍ରାପ୍ତ ହେଇପାରିବ ନାହିଁ, ଯାହାଙ୍କୁ ଜୀବ କେବେ ବି ତାର ସବୁ ବୁଦ୍ଧି ବଳରେ, ଜ୍ଞାନ ବଳରେ, ସାଧନ ବଳରେ, କଣ ଭଗବାନ, ଭଗବାନ ତ ଅପରିଚ୍ଛିନ୍ନ ଅଦ୍ୱିତୀୟ ବସ୍ତୁ, ତାଙ୍କୁ କେବେ ବି ଆମେ ପ୍ରାପ୍ତ ହେଇପାରିବାନି। କିନ୍ତୁ କଣ ଏଠି କହୁଛନ୍ତି, ଏ ବିଶ୍ୱ ଯାହାର ବସ, ସମସ୍ତ ଦେବତା ଯାହାର ବସ, ସେ କାହାର ବସ ହେଇଗଲେ, ଭୃତ୍ୟର, ସେବକର, ଏଟାକୁ ଦେଖେଇବା ପାଇଁ ଜ୍ୟୋତ୍ସ୍ନାଙ୍କ ଦ୍ୱାରା ବନ୍ଧା ହେଲେ। ଭଗବତ ପରମ ଐଶ୍ୱର୍ଯ୍ୟାପି ସତ୍ୟାପି ପ୍ରେମ ବଶ୍ୟତମ ନିବନ୍ଧନମ ବନ୍ଧନମ ମିଦମ ଚମତ୍କାରିତ୍ୱମ ଭୂଷଣମ ଏବ ନ ତ ଦୂଷଣମ। ଜଗବତ ଲେଖିଲେ, ଭଗବାନ ପରମ ଐଶ୍ୱର୍ଯ୍ୟମୟ ହେଇ ମଧ୍ୟ, ସତ୍ୟସ୍ୱରୂପ ହିଁ ମଧ୍ୟ, ପ୍ରେମବଶ୍ୟତା ପ୍ରେମବଶତଃ ଯେଉଁ ବନ୍ଧନ ହେଲା, ଏଇଟା ହରିଙ୍କର ଦୂଷଣ ନୁହେଁ, ହରିଂ କିଏ ଦୋଷ ଦେଇପାରିବେନି। ଭଗବାନ ପରମ ଐଶ୍ୱର୍ଯ୍ୟମୟ ଏତେ ସର୍ବଶକ୍ତିମାନ ତାଙ୍କୁ ଯଶୋଦା କେମିତି ବାନ୍ଧିଦେଲେ, ଏଇଟା କହୁଛନ୍ତି, ଏଇଟା ଭଗବାନଙ୍କର ଦୂଷଣ ନୁହେଁ, ଏଇଟା ହେଉଛି ଭଗବାନଙ୍କର ଭୂଷଣ, ଏଇଟା ଭଗବାନଙ୍କର ଶ୍ରେଷ୍ଠ ଗୁଣ। ଦେଖ କେତେ ମହାନ, କିନ୍ତୁ ସେ କାହାର ବସ ହେଇଯାଉଛନ୍ତି, ଭୃତ୍ୟର ବସ ହେଇଯାଉଛନ୍ତି। ହରିନାମ ସ୍ୱସ୍ୟ ଆତ୍ମାରାମତ୍ୱପି ବୁଭୁକ୍ଷୟା। ଜଗବତ ଲେଖିଲେ ପୁରା ଏ ଯେତେ ଏଇ ଲୀଳାର ସାର ଜିନିଷ ଗୋଟିଏ ଶ୍ଳୋକରେ ମିଳିବ, ଏ ଗୋଟିଏ ଟୀକାରେ ମିଳିବ। ଭଗବାନଙ୍କର ଭୃତ୍ୟ ବଶ୍ୟତାଟା କଣ, ପ୍ରଥମେ କଣ କହିଲେ, ହରିନାମ ସ୍ୱସ୍ୟ ଆତ୍ମାରାମତ୍ୱପି ବୁଭୁକ୍ଷୟା। ଭଗବାନ କୃଷ୍ଣ ନିଜେ ଆତ୍ମାରାମ ହେଇକି କହୁଛନ୍ତି ମୁଁ ଭୋକିଲା ଅଛି। ଏଇ ଲୀଳାଟାକୁ ପୁରା ଲୀଳାର ସାରଟାକୁ ଏଠି ଗୋଟିଏ ଟୀକାରେ ଦେଇଦେଲେ, ଏଥିରୁ ଜଣାପଡ଼ିବ ଯେ ଭଗବାନ କୃଷ୍ଣଙ୍କର ଇଚ୍ଛା ଥିଲା, କୃଷ୍ଣଙ୍କର ଇଚ୍ଛା ଥିଲା ଯଶୋଦା ମୋତେ ବାନ୍ଧନ୍ତୁ ଏବଂ ଜଗତ ଜାଣୁ ମୁଁ ହେଉଛି ଭୃତ୍ୟର ବସ, ମୋର ଭକ୍ତର ବସ। ଏ କହୁଛନ୍ତି କେମିତି କେମିତି ନା, ଆତ୍ମାରାମତ୍ୱ ବି ଭୁକ୍ଷୟା, ଆତ୍ମାରାମ ହିଁ ମଧ୍ୟ ଭୁକିଲା। ପୂର୍ଣ୍ଣ କାମତ୍ୱ ବି ଅତୃପ୍ତ, ଭଗବାନ ପୂର୍ଣ୍ଣ କାମ, ଏଣେ ବେଦରେ କୁହାଯାଏ ପୂର୍ଣ୍ଣ ଓମ୍ ପୂର୍ଣ୍ଣ ମଦମ ପୂର୍ଣ୍ଣ ମିଦମ, କିନ୍ତୁ ଅତୃପ୍ତ ଭଗବାନ ପୂର୍ଣ୍ଣ, ପୂର୍ଣ୍ଣ ଯେ ତାଙ୍କର ଅଭାବ କେଉଁଠୁ ରହିବ, କିନ୍ତୁ ଅତୃପ୍ତ ହେଲେ, କେତେବେଳେ ଅତୃପ୍ତ ହେଲେ, ଯଶୋଦା ଯେତେବେଳେ କୋଳରୁ ଓହ୍ଲାଇ ଦେଲେ। ଏଥିରେ ଜଣାପଡ଼ୁଛି ଭଗବାନ ଭକ୍ତ ବତ୍ସଳ, ଭକ୍ତର ବସ ହୁଅନ୍ତି, ଏଠି ଦେଖାଉଛନ୍ତି। ଶୁଦ୍ଧ ସତ୍ତ୍ୱ ସ୍ୱରୂପେ ଅପି କୋପେନ ସ୍ୱରାଜ୍ୟ କୋପେନ, ଭଗବାନଙ୍କ ସ୍ୱର ହେଉଛି ଶୁଦ୍ଧ ସତ୍ତ୍ୱମୟ। କି ସେ କ୍ରୋଧ କଲେ, କ୍ରୋଧ କରି କଣ କଲେ, ଭାଣ୍ଡଟାକୁ ଭାଙ୍ଗିଦେଲେ, ବୁଦ୍ଧିଭାଣ୍ଡକୁ ଭାଙ୍ଗିଲେ। ମଣିଷର କ୍ରୋଧ ତିନି ଗୁଣ ରହିଲେ କାମ କ୍ରୋଧ ରହିବ, ଭଗବାନ ତ ଶୁଦ୍ଧ ସତ୍ତ୍ୱମୟ, ତାଙ୍କର କ୍ରୋଧ କେମିତି ଆସିଲା ନା, ଏ ଭକ୍ତ ଭକ୍ତ ବଶ୍ୟତା ପାଇଁ ଇଏ ଦେଖେଇଛନ୍ତି। ଆଚ୍ଛା, ସ୍ୱରାଜ୍ୟ ଲକ୍ଷ୍ମୀ ତ୍ୱପି ଚର୍ଯ୍ୟେଣ, ନିଜେ ଯିଏ ସ୍ୱରାଜ୍ୟ ଲକ୍ଷ୍ମୀ, ଯାହାଙ୍କର ବୈକୁଣ୍ଠ, ଯାହାଙ୍କର ସମଗ୍ର ଐଶ୍ୱର୍ଯ୍ୟ, ସେ ଚୋରି କଲେ, କଣ ମାଖନ ଚୋରି କରି ଖାଇଲେ। ଆଚ୍ଛା, ମହାକାଳ ଜମାଦି ଭୟତ୍ୱପି ଭୟ ପଳାୟନମ, ମହାକାଳ ଜମ ଯାହାକୁ ଭୟ କରନ୍ତି, ସେ ଯଶୋଦାଙ୍କର ବାଡ଼ିକି ଦେଖି ଦୌଡ଼ିକି ପଳାଉଛନ୍ତି। ଏ ଦେଖ ସବୁ ଗୋଟିଏ ଗୋଟିଏ ପୁରା ପୁରା ଏ ଅଧ୍ୟାୟ ନବମ ଅଧ୍ୟାୟର ସାରେ ଗୋଟିଏ ଶ୍ଳୋକ ଦେଇଦେଲେ, ଯିଏ କେବଳ ଏବଂ ସନ୍ଦର୍ଶିତା ହ୍ୟଙ୍ଗ ହରିଣାମ ଭୃତ୍ୟ ବଶ୍ୟତାମ। ଦେଖ ପରୀକ୍ଷିତ, ମୁଁ ଦେଖେଇ ଦଉଛି ତୁମକୁ କେମିତି ଭୃତ୍ୟର ବଶ୍ୟ ଭଗବାନ, ଭକ୍ତ ବତ୍ସଳ କିଭଳି। ଏଥିପାଇଁ ଆମେ ଗୋଟେ ମାସ ପୁରା ଚିନ୍ତା କରୁଛେ, ଭଗବାନ କେମିତି ବସ। ମହାକାଳ ଜମାଦି 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 ଭୟତ୍ୱପି ଭୟ ପଲାୟନମ। ଆଚ୍ଛା, ମନ ଅଗ୍ରାହ ଜାନତ୍ୱପି ମାତ୍ର ବଲାତ୍ ଗ୍ରହଣମ, ମହାକାଳ ଜମ ଯାହାକୁ ଭୟ କରନ୍ତି, ସେ ଯଶୋଦାଙ୍କୁ ଭୟ କଲେ। ଆଚ୍ଛା, ମନ ମନରୂପକ ଯାନରେ ଯାହାକୁ କେବେ ଧରାଯାଇପାରେ ନା, ଯେତେ ପ୍ରକାର ଯାନ ବିମାନ ଅଛି ତା ଭିତରେ ସବୁଠୁ ଅଧିକା କିଏ ଯାଇପାରିବ, କୋଉଟା ସ୍ପିଡ଼ରେ, ମନ ମନରୂପକ ବିମାନରେ ଯାହାଙ୍କୁ ଧରାଯାଇପାରେ ନା, କି ଯଶୋଦାଙ୍କୁ ଧରିଦେଲେ। ଲେଖାଯାଏନି କେଉଁଠି, ବାୟୁ ରଥାପି ମୁନିପୁଙ୍ଗବାନାମ, ମୁନିପୁଙ୍ଗବ ମାନେ ମନ ଦ୍ୱାରା ସେ ବି ଚାହେଁ, ଶ୍ରେଷ୍ଠ ମୁନିମାନେ ସେ ଚାହାନ୍ତି ବି ସେ ଅଭିଚିନ୍ତ ତତ୍ତ୍ୱ, କୃଷ୍ଣଙ୍କର ଅଭିଚିନ୍ତ ତତ୍ତ୍ୱ ପାଖରେ ପହଞ୍ଚି ପାରନ୍ତିନି, ସେ ସେ କଥା କହନ୍ତି। ମନରୂପକ ଯାନ ଦ୍ୱାରା ଯାହାଙ୍କ ଚରଣରେ ପହଞ୍ଚି ହୁଏ ନା, ଯଶୋଦା ତାଙ୍କୁ ଧରିଦେଲେ। ଏଠି ଦେଖାଉଛନ୍ତି ଯଶୋଦା ଧରେ ନା, ଦୌଡ଼ି ଦୌଡ଼ିକି ଦେଖାଉଛନ୍ତି କେମିତି ଭୃତ୍ୟ ବଶ୍ୟତା। ଆଉ କଣ, ଆନନ୍ଦ ଆନନ୍ଦମୟତ୍ୱ ବି ଦୁଃଖେ ଦୁଃଖ ଦୁଃଖ ରୋଦନମ ଦୁଃଖେ ରୋଦନମ ଦୁଃଖ ରୋଦନେ ନା, ଭଗବାନ ଆନନ୍ଦମୟ, ସେ କେବେ ତାଙ୍କ ଦ୍ୱାରା ଦୁଃଖ ନାହିଁ, କିନ୍ତୁ ଯଶୋଦା ଧରିଦେଲା ପରେ କାନ୍ଦିଲେ, ମା ମୁଁ ଆଉ କେବେ ଭୁଲ କରିବି ନାହିଁ, ରୁଦନ୍ତ ମୋହ ନେତ୍ର ପଡ଼ୁଛ ନା, ଏଠି କହିଲେ ସର୍ବବ୍ୟାପକତ୍ୱ ବି ବନ୍ଧନ, ସର୍ବବ୍ୟାପକ ତାଙ୍କ ସବୁଆଡ଼େ ରହିଛନ୍ତି, ତାଙ୍କର କେବେ ଦୈର୍ଘ୍ୟ ପ୍ରସ୍ତ ଉଚ୍ଚତା କୌଣସି ସୀମା ବାହାରି କରିବନି, ଅପରିଚ୍ଛିନ୍ନ, କିନ୍ତୁ ତାଙ୍କୁ ବନ୍ଧନ କରିଦେଲେ କି ଯଶୋଦା, ଇଏ ସବୁ ହଉଛି ସ୍ୱାଭାବିକ ସ୍ୱସ୍ୟ ସମ୍ୟକ ଦର୍ଶିତା, ଇଏ ସ୍ୱାଭାବିକ ନିଜର ସନ୍ଦର୍ଶିତା ନା, ଏଠି ସେ ତାକୁ ଅର୍ଥ କରୁଛନ୍ତି, ସମ୍ୟକ ଦର୍ଶିତା ଦେଖେଇଦେଲେ, ମୃତ୍ୟବଶ୍ୟତା ମୁଁ କିଭଳି ମୃତ୍ୟବର୍ଷ ଦେଖେ ଚକ୍ରବା ଦେଖେଇଦେଲେ, ସମସ୍ତେ ଖାଲି ଗୋଟିଏ ଶ୍ଳୋକକୁ ସେ କେତେ ଟୀକା କଲେ, ଗୋଟିଏ ଶବ୍ଦକୁ ମୃତ୍ୟବଶ୍ୟତାକୁ ସେ ବ୍ୟାଖ୍ୟା କଲେ, କ'ଣ କ'ଣ ଦେଖେଇଲେ, ହରି ଆତ୍ମାରାମ ହେଇକି ଭୁକିଲା ଲାଗିଲା, ତାଙ୍କୁ ପୂର୍ଣ୍ଣ ହେଇକି ଅତୃପ୍ତ ହେଇଗଲେ, ସୁରାଜ ଲକ୍ଷ୍ମୀ ସବୁ ସବୁ ଧନର ଅଧିକାରୀକୁ ଚୋରି କଲେ, ମହାକାଳ ଯମ ଯାହାଙ୍କୁ ଭୟ କରନ୍ତି ସେ ଯଶୋଦା ଲାଠିକୁ ଭୟ କରିକି ଦୌଡ଼ିଲେ, ଯାହାଙ୍କୁ ମନ ଦ୍ୱାରା ଧରି ହୁଏ ନା ଯଶୋଦା ତାଙ୍କୁ ଧରିଦେଲେ, ଯିଏ ଆନନ୍ଦମୟ ସେ ରୋଦନ କଲେ, କେମିତି ଚକ୍ରବାସ ଗୋଟିଏ ଗୋଟିଏ ଗୋଟେ ଦେଖେଇଛନ୍ତି ଭଗବାନ କେମିତି ଭକ୍ତବଶତ, ଇଏ ହଉ ଚିନ୍ତା, ଏହାକୁ ନେଇକି ପୁରା ଏ ଯୋଉ ଅଷ୍ଟକାମ ପଡୁଛି କଣ ଦାମୋଦର ଅଷ୍ଟକାମ ଦେଖୁନ, ସବୁ ଗୋଟେ ଗୋଟେ ପାଇଛି ସବୁ, ଏ ପଏଣ୍ଟ ଗୁଡା ସବୁ ଥିବ, ଯଶୋଦା ତାଙ୍କୁ ଧରିଦେଲେ, ଯେ ଅପରିଚ୍ଛିନ୍ନ ହେଇକି ମଧ୍ୟ ଆନନ୍ଦମୟ ହେଇକି ରୋଦନ କଲେ, ଆଉ ଯିଏ ଅପରିଚ୍ଛିନ୍ନ ସର୍ବବ୍ୟାପକ ତାଙ୍କୁ ବନ୍ଦନ କଲେ ଯଶୋଦା, ଇଏ ହଉଛି ଭଗବାନଙ୍କର ପ୍ରତ୍ୟବଶ୍ୟତା, ସେ ପରିକି ତାକୁ ସମ୍ବୋଧନ କରୁଛନ୍ତି, ଅତ୍ୟନ୍ତ ଆନନ୍ଦରେ ସମ୍ବୋଧନ କରୁଛନ୍ତି, ଏବଂ ସନ୍ଦର୍ଶିତା ୟଂ ହରିଣାମ ପ୍ରତ୍ୟବଶ୍ୟତା ଶୁଭସେନ କୃଷ୍ଣ ଯସ୍ୟେଦମ ଶେଶ୍ୱରମ ଜଗତ, ଈଶ୍ୱର ସମସ୍ତ ଈଶ୍ୱରଙ୍କ ସହିତ ଯେଉଁ ଜଗତ ଯାହାର ବସ, ସେ ଆଜି ସେଇ ହରି ଆଜି ଭୃତ୍ୟର ବଶ୍ୟତା ସ୍ୱୀକାର କଲେ, ପରୀକ୍ଷିତଙ୍କୁ ପ୍ରଶଂସା କରିକି ଅଧ୍ୟାୟକୁ ସମାପନ କରିବେ, ହରେ କୃଷ୍ଣ ଜୟ ଗ୍ରନ୍ଥରା ଶ୍ରୀମଦ ଭାଗବତମ କି ଜୟ, ଶ୍ରୀଲ ପ୍ରଭୁପାଦ ଗୁରୁଦେବ କି ଜୟ, ନିତାଇ ଗୌର ପ୍ରମାଣ।